ీచైతన్యమస్తం భూతలే స్వయం రూపకదామయం దాతి సోమదాంతికం నందేహం శ్రీగురో శ్రీకృతపదకమలం శ్రీగురుం విష్ణుమాంస శ్రీరూపం సాగ్రజాతం సర్వనరవనాథం తం సజీవం సాధైతం సాధూతం వర్జన సైతం కృష్ణా చైతన్యదేవం శ్రీరాధాకృష్ణపాదాం శరణరత శ్రీ విశాఖానుతాస్స హే కృష్ణ కరుణాసింధూ దీనబంధూ జగత్పతి
ରେବତୀ କାନ୍ତ ତାଙ୍କର ପତ୍ନୀଙ୍କର ନାମ ହେଉଛି ରେବତୀ ଏବଂ ସିଏ ହେଉଛନ୍ତି ଭକ୍ତ ବତ୍ସ। ଭକ୍ତକୁ କୃପା କରନ୍ତି ଭକ୍ତ ବତ୍ସ, ତାଙ୍କୁ ଆମେ ଯଦି ପ୍ରାର୍ଥନା କରିବା, ଭକ୍ତିରେ ପ୍ରାର୍ଥନା କରିବା, ସେ ଆମକୁ ନିଶ୍ଚିତ ଭାବରେ କୃପା କରିବେ। ଏବଂ ସିଏ ହେଉଛନ୍ତି ବଳିମାନ ଶ୍ରେଷ୍ଠ, ତେଣୁ ତାଙ୍କ ନାମ ହେଉଛି ବଳରାମ। ବଳରାମ ବଳ, ଯେତେ ବଳ ବା ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସେ। ନମସ୍ତେ ବଳିମାନ ଶ୍ରେଷ୍ଠ, ନମସ୍ତେ ଧରଣୀଧର, ସେ ଏ ଭୌତିକ ଜଗତକୁ ଧାରଣ କରିଛନ୍ତି। ତାଙ୍କର ଅନନ୍ତ ରୂପରେ ଶେଷ, ଅନନ୍ତ ରୂପରେ ସେ ଅନନ୍ତରେ ତାଙ୍କର ଯେଉଁ ଅଛି 1000 ଫଣା ରହିଛନ୍ତି, ସେଇ 1000 ଫଣାରୁ ଗୋଟିଏ ଫଣାରେ ଭଗବାନ ଏ ସମସ୍ତ ଭୌତିକ ଜଗତକୁ, ଯାହାର ବିସ୍ତାର ହେଉଛି 400 କୋଟି ମାଇଲ, 50 କୋଟି ଯୋଜନ ବର୍ଣ୍ଣନା କରାଯାଇଛି, ତେଣୁ ଏଇ 400 କୋଟି ମାଇଲର ଧରଣୀକୁ ସେ ଧାରଣ କରନ୍ତି ତାଙ୍କର ମସ୍ତକରେ, ତାଙ୍କର ଫଣାରେ। ଏବଂ ସେ କିଭଳି ଭାବରେ ରହିଥାଏ ନା, ଗୋଟେ ସୋରିଷ ଭଳି ଏତେ ବିରାଟ ଆକୃତିର ଭୌତିକ ଜଗତ, ତାଙ୍କର 1000 ଫଣାରୁ ଗୋଟିଏ ଫଣା ରହିଛନ୍ତି ଗୋଟେ ସୋରିଷ ଭଳି ରହିଛନ୍ତି, ତେଣୁ ଆମେ ତାଙ୍କର ଆକାରକୁ ଅନୁମାନ କରିପାରିବା, ଏଇଥିରୁ ଅନୁମାନ କରିପାରିବା ନାହିଁ, ଯାହା ହଉ କିଛି କିଛି ଆମେ ଚିନ୍ତା କରିପାରିବା। ତେଣୁ ପ୍ରଣମ୍ବାରେ ସେ ହେଉଛନ୍ତି ପ୍ରଣମ୍ବକୁ ପ୍ରଣମ୍ବା ସବୁ ହତ୍ୟା କରିଥିଲେ। ପ୍ରଣମ୍ବାରେ ନମସ୍ତେ ତୁ ତ୍ରାହିମାନ କୃଷ୍ଣ ପୂର୍ବଜ, ଭଗବାନ ବଳରାମ ଯେଉଁ ଆସିଛନ୍ତି ଦ୍ୱାପର ଯୁଗରେ ଭଗବାନ ଆସିଛନ୍ତି, ସେ କୃଷ୍ଣ ପୂର୍ବଜ ହେଇ ଆସିଛନ୍ତି। ଯେତେବେଳେ ଦ୍ୱାପର ଯୁଗର ପୂର୍ବରେ ଯେଉଁ ତ୍ରେତା ଯୁଗରେ ଭଗବାନ ଆସିଥିଲେ, ସେ ଭଗବାନଙ୍କର ଅନୁଜ ରୂପରେ ଆସିଥିଲେ, ରାମାନୁଜ ଭଗବାନଙ୍କର ସାନଭାଇ ରୂପରେ ଆସିଥିଲେ। କିନ୍ତୁ ସାନଭାଇ ରୂପରେ ଆସିବା ଦ୍ୱାରା କ'ଣ ତାଙ୍କୁ ସେ ଅନୁଭବ କଲେ, ତାଙ୍କର ଯେଉଁ ଅନୁଭବ ଥିଲା ଯେ ସିଏ ବଡ଼ ଭାଇର ଆଜ୍ଞାକୁ ଅବଜ୍ଞା କରିପାରିବେ ନାହିଁ, ବଡ଼ ଭାଇର ଆଜ୍ଞା ବିନା ବିଚାରରେ ଗ୍ରହଣୀୟ। ସେଇଥିପାଇଁ ଭଗବାନ ରାମଚନ୍ଦ୍ର ଆଦେଶ ଦେଲେ ଯେ ସୀତା ଯିଏକି ଗର୍ଭବତୀ ଥିଲେ ତାଙ୍କୁ ନେଇକରି ବନବାସ, ତାଙ୍କୁ ବନବାସ ପ୍ରଦାନ କରାଯିବ। ଏଇଭଳି ଯେତେବେଳେ ଦଣ୍ଡାଦେଶ ପ୍ରଦାନ କରିଥିଲେ ଭଗବାନ ରାମଚନ୍ଦ୍ର, ସେତେବେଳେ ଲକ୍ଷ୍ମଣଙ୍କୁ ମାନିବାକୁ ପଡ଼ିଥିଲା। ତେଣୁ ସିଏ ଏଥିରେ ଚାହିଁଥିଲେ ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ଆସିଲେ, ସେତେବେଳେ ଚାହିଁଲେ କୃଷ୍ଣ ପୂର୍ବଜ ରୂପରେ ଆସିବେ, ବଡ଼ ଭାଇ ରୂପରେ ଆସିବେ। ତେଣୁ ଏତେବେଳେ ସେ ବଡ଼ ଭାଇ ରୂପରେ, ବଳରାମ ବଡ଼ ଭାଇ ରୂପରେ ଆସିବେ। ତେଣୁ ଭଗବାନଙ୍କର ଏଇ ଯେଉଁ ଆସିବାର କାରଣ ସବୁ ରହିଛି, ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି ଭଗବାନ କାହିଁକି ଆସନ୍ତି। ବୃନ୍ଦାନନ୍ଦ ଭଗବତ ଗୀତାରେ ଭଗବାନ କହିଛନ୍ତି ନିଜେ କାହିଁକି ଆସନ୍ତି, ଭଗବାନ ନିଜେ ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ କହିଛନ୍ତି ଯେ ଯଦା ତଦା ହି ଧର୍ମସ୍ୟ ଗ୍ଲାନିର୍ଭୂତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମାନଂ ସୁଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ବିବେକେ। ପ୍ରତି ଯୁଗରେ ଆମର ଯେଉଁ ରହିଛି 4ଟି ଯୁଗ ରହିଛି, ସତ୍ୟ, ପ୍ରତ୍ୟା, ଦ୍ୱାପର ଏବଂ କଳି। ପ୍ରଥମ ହେଉଛି କଳି, କଳିର ଯୁଗ ଚାଲିଛି ବର୍ତ୍ତମାନ 5528 ବର୍ଷ କଳିର ପରମାଣୁ ହେଇଯାଇଛି ବୋଲି, ବା କଳିର ପରମାଣୁ ହେଇଯାଇଛି ବୋଲି କୁହାଯାଉଛି। ଆହୁରି ରହିଛି କେତେ ନା 425,000 ବର୍ଷରୁ 5500 ଯାଇଛି, ଆହୁରି 419,500 ବର୍ଷ ପାଖରେ ରହିଛି ଏ କଳି ଯୁଗର ଆୟୁଷ। ତେଣୁ 43,20,000 ବର୍ଷ ଯଦି ସତ୍ୟତା ଦ୍ୱାପର କଳି ମିଶିଲେ ଇଏ ହେବ 43,20,000 ବର୍ଷ। ତେଣୁ ଏଇ କଳିର ପୂର୍ବରୁ ଭଗବାନଙ୍କର ଆସିଥିଲେ, ଦ୍ୱାପର ଯୁଗର ଅନ୍ତିମରେ ଭଗବାନ ଆସିଥିଲେ, ସେତେବେଳେ ବଳରାମ ଆସିଥିଲେ, ତାଙ୍କ ବଡ଼ ଭାଇ ଭଗବାନଙ୍କର ବଡ଼ ଭାଇ, ଭଗବାନଙ୍କର କେହି ପ୍ରକୃତରେ ତାଙ୍କର ଉପରେ କେହି ନାହାନ୍ତି, ଭଗବାନଙ୍କର ଯେଉଁ ରହିଛି ସଂଜ୍ଞା ରହିଛି ଉପନିଷଦରେ ବର୍ଣ୍ଣନା କରାଯାଇଛି, ନଦଶ କାର୍ଯ୍ୟ କାରଣ ବିଦ୍ୟତେ ନ ତତ ସମସ୍ୟା ବ୍ୟତିକସ୍ତ ଦୃଶ୍ୟତେ ପରାଶ ଶକ୍ତି ବିଭିଧ ଶୁଣେତେ ସ୍ୱଭାବି ଜ୍ଞାନ ବଡ଼ କ୍ରିୟା। ଏ ସ୍ୱତଃସ୍ୱତଃ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ସଂଜ୍ଞା ଯେତେବେଳେ ପ୍ରଦାନ କରାଯାଇଛି, ସେତେବେଳେ କୁହାଯାଇଛି ଯେ ନ ଦଶ କାର୍ଯ୍ୟ କାରଣ ବିଦ୍ୟତେ। ଭଗବାନଙ୍କର ଆମେ ଭୌତିକ ଜଗତରେ ଯାହା ଦେଖୁଛେ ତାର ସବୁକିଛି ଗୋଟେ ସବୁ ଯେଉଁ କାର୍ଯ୍ୟ ହେଉଛି ସବୁ କାର୍ଯ୍ୟର ଗୋଟେ କାରଣ ରହିଛି। ମୁଁ କ'ଣ ଗଛଟି ହେଲା ତାର କାରଣ ହେଉଛି ଗୋଟେ ମଞ୍ଜି, ବା ଆମେ ଯେଉଁ ଜନ୍ମ ହେଉଛି ଆମର କାରଣ ହେଉଛନ୍ତି ଆମ ପିତାମାତା। ଏ ବୌଦ୍ଧରେ ଏମିତି କିଛି ନାହିଁ ଯାହା ବିନା କାର୍ଯ୍ୟ କାରଣରେ ରହିଛି, ସବୁକିଛି କାର୍ଯ୍ୟ କାରଣ ରହିଛି, ଯାହା ସବୁ କାର୍ଯ୍ୟ ରହିଛି ତାର ଗୋଟେ କାରଣ ରହିଛି। କିନ୍ତୁ ଭଗବାନ ଏଭଳି ବସ୍ତୁ ଯାହାଙ୍କର କାର୍ଯ୍ୟ କାରଣ ନାହିଁ, ନଦୃଶ୍ୟ କାର୍ଯ୍ୟ କାରଣ ଚଳିତେ। ଏବଂ ଭଗବାନଙ୍କର ଆଉ ଗୋଟେ ସଂଜ୍ଞା ହେଉଛି ନଦ ସମସ୍ୟା ବିଦ୍ୟ ଦିଶ୍ଚତେ, ଭଗବାନଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ସମାନ ଭଗବାନଙ୍କ ସହିତ କେହି ସମାନ ସମାନ ହେଇପାରିବେ ନାହିଁ। ଏକଲା ଈଶ୍ୱର କୃଷ୍ଣ ଆର୍ ସର୍ବଭୃତ୍ୟ ଯାହାର ଯେଛି ନାଚାର ସେତେ ଇଚ୍ଛେ କରେ ନୃତ୍ୟ, ଭଗବାନ ହେଉଛନ୍ତି ଏକ ଈଶ୍ୱର। ଆଉ ଯେତେ ରହିଲେ ବଳରାମଙ୍କର ଆରମ୍ଭରେ ଯେତେ ଭଗବାନଙ୍କର ବିଷ୍ଣୁ ସେସବୁ ରହିଛନ୍ତି ଶ୍ୱାସ କୁହାଯାଉଛି, ଏମାନେ ସମସ୍ତେ କୃଷ୍ଣଙ୍କର ଅଧୀନରେ ରହିଛନ୍ତି। କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେନି, ଆଉ ଅଧିକ କଥା କ'ଣ କହିବା। ନ କେବଳ ସମସ୍ୟା ବେଦିକାଷ୍ଟ ଦୃଶ୍ୟତେ, ଯେତେବେଳେ ଭଗବାନଙ୍କ ସହିତ କେହି ସମାନ ହେଇପାରୁନାହାନ୍ତି ତାଙ୍କର ଉର୍ଦ୍ଧ କଥା କ'ଣ କହିବା, କେହି ଉର୍ଦ୍ଧ ହେଇପାରିବେନି। ଏବଂ ପରାଶ ଶକ୍ତି ବିଭିଦେବ ସୁଏତେ, ଭଗବାନଙ୍କର ଶକ୍ତି ଅନନ୍ତ ରହିଛି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଅଛ, ଯୋଉ ଆମର ସାଧାରଣତଃ ତିନୋଟି ରହିଛି ଶକ୍ତି, ରହିଛି ଜ୍ଞାନ ଶକ୍ତି, ରହିଛି ବଳ ଶକ୍ତି, ଆଉ ରହିଛି କ୍ରିୟା ଶକ୍ତି। ଜ୍ଞାନ ବଳ କ୍ରିୟା, ଜ୍ଞାନ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ, ଯେତେ ଜ୍ଞାନ ଆଜିକାଲି ବୈଜ୍ଞାନିକ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରୁଛନ୍ତି, ଗବେଷଣା କରୁଛନ୍ତି, ସେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛି, ରିସର୍ଚ୍ଚରୁ ବିଭିନ୍ନ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ଏ ଜ୍ଞାନ ସେମାନେ ନିଜ, ଯଦିଓ ସେମାନେ କହୁଛନ୍ତି ଆମେ ଏ ରିସର୍ଚ୍ଚରୁ ଏଇଟା ଜ୍ଞାନଟା ଉପଲବ୍ଧି କରୁ, ତଥାପି ସେମାନେ ସ୍ୱୀକାର କରୁଛନ୍ତି ଏ ଯେଉଁ ରିସର୍ଚ୍ଚରୁ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେମାନେ କହୁଛନ୍ତି ଇଏ ହେଉଛି ଶତକଡ଼ା ଅନୁସତ ଭାଗ, ହେଉଛି ପର୍ସପିରେସନ୍। ଆମେ ନିଜ ଚେଷ୍ଟାରେ ଶତକଡ଼ା ଅନୁସତ ଭାଗ ଏ ଜ୍ଞାନକୁ ପାଇଛୁ, କିନ୍ତୁ ଗୋଟିଏ ଭାଗ ହେଉଛି କ'ଣ ନା ଇନ୍ସପିରେସନ୍, ଗୋଟେ ପ୍ରେରଣା ଆସୁଛି ତାଙ୍କର। ବହୁତ ବର୍ଷର ରିସର୍ଚ୍ଚ କଲା ପରେ ମଧ୍ୟ ସେମାନେ ରିସର୍ଚ୍ଚର ରେଜଲ୍ଟ ପ୍ରାପ୍ତ ହେଇପାରୁନାହାନ୍ତି, କିନ୍ତୁ ହଠାତ୍ ତାଙ୍କ ମନରେ ଗୋଟେ ବା ତାଙ୍କ ବୁଦ୍ଧିରେ ଗୋଟେ ବୁଦ୍ଧି ଆସୁଛି ତାଙ୍କ, ଯେଉଁ ଜ୍ଞାନ ଗୋଟେ ଆସୁଛି, ଯେଉଁ ଜ୍ଞାନ ଫଳରେ ସେମାନେ ସେଇ ଅନ୍ତିମ ରେଜଲ୍ଟ ପାଇପାରୁଛନ୍ତି, ସେମାନେ ନିଜେ ସ୍ୱୀକାର କରୁଛନ୍ତି ସେ। କିନ୍ତୁ ଏଇଭଳି ଭାବରେ ଆମେ ଯେତେ ଦେଖିବା ଗୋତ୍ର ଜଗତରେ ଯାହାର ଯେତେ ଜ୍ଞାନ ଅଛି ବା ଯାହାର ଯେତେ ବଳ ଅଛି ବା ଯାହାର ଯେତେ କ୍ରିୟା ଯେଉଁ କାର୍ଯ୍ୟ ସବୁ କରୁଛନ୍ତି, ଏସବୁ ସେମାନେ ଅନ୍ୟ ଜଣଙ୍କଠାରୁ ପ୍ରାପ୍ତ ହେଉଛି। କିନ୍ତୁ ଭଗବାନ କେଉଁଠୁ ଜ୍ଞାନ ବଳ କ୍ରିୟା ପ୍ରାପ୍ତ ହେବା ପାଇଁ କାହାକୁ ତାକୁ ଯିବାକୁ ପଡ଼େନି, ତାଙ୍କର ସ୍ୱାଭାବିକ ଭଗବାନ ଯାହା ଚାହିଁବେ ତାହା ହବ, ଏଠି ସ୍ୱାଭାବିକ ବୋଲି କୁହାଯାଉଛି। ଇଏ ହେଉଛି ଭଗବାନଙ୍କ ସଂଜ୍ଞା। ତେଣୁ ଭଗବାନଙ୍କ ଉପରେ କେହି ନଥିଲେ ମଧ୍ୟ ଭଗବାନ ଏଇ ଭକ୍ତି, ଯେହେତୁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, ସେଥିପାଇଁ ସେ ଭକ୍ତର ପରାଧୀନ ହେଇଯାଆନ୍ତି। ଅହଂ ଭକ୍ତ ପରାଧୀନ ହି ସ୍ୱତନ୍ତ୍ର ସାଧୁ ବ୍ୟସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ। ଯେତେବେଳେ ଦେବାସ୍ୱାମୀ ଯେତେବେଳେ ଯାଇଛନ୍ତି ଭଗବାନ ପାଖକୁ ସୁଦର୍ଶନ ଚକ୍ର ଦ୍ୱାରା ଆକ୍ରାନ୍ତ ହେଇକରି ନିଜର ଜୀବନ ରକ୍ଷା କରିବା ପାଇଁ କେହି ତାକୁ ରକ୍ଷା କରିପାରୁନାହାନ୍ତି, ସେତେବେଳେ ବୈକୁଣ୍ଠ ଲୋକରେ ଯେତେବେଳେ ଯାଇ ପହଞ୍ଚନ୍ତି ଭଗବାନ ପାଖରେ, ସେତେବେଳେ ଭଗବାନ ତାହା କହୁଛନ୍ତି ଆମ ଭକ୍ତ ପରାଧୀନ, ଭଗବାନଙ୍କ ପାଖରେ କାହାର ପରାଧୀନ, ଭଗବାନ ହେଉଛନ୍ତି ସ୍ୱରା, ଭଗବାନ ହେଉଛନ୍ତି ସ୍ୱାଧୀନ, କିନ୍ତୁ ସେ ଭକ୍ତର ଅଧୀନତା ସ୍ୱୀକାର କରନ୍ତି। ଯେଉଁ ବର୍ତ୍ତମାନ ସେ ବଳରାମ ତାଙ୍କର ଅଧୀନରେ ବର୍ତ୍ତମାନ ଭଗବାନ କାର୍ଯ୍ୟ କରିବେ, ଭଗବାନଙ୍କର ବଡ ଭାଇ ଆସୁଛନ୍ତି ବଳରାମ। ତେଣୁ ଏଇ ଯେଉଁ ଭଗବାନଙ୍କର ଯେଉଁ ଆସିବାର କାରଣ ଯେଉଁ ମୋତି ଭଗବାନ କହିଛନ୍ତି ଭଗବତୀତା ଚତୁର୍ଦ୍ଧାରେ ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ଭୋତି ଭାରତ ଅଭ୍ୟୁତ୍ଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମି। ଯେତେବେଳେ ଏ ଧର୍ମର ଗ୍ଲାନି ହୁଏ, ଧର୍ମର ଚାରିଟି ପାଦ ରହିଛି, ତପ ଶୌଚ ଦୟା ସତ୍ୟ, ଏ ଚାରୋଟି ପାଦକୁ ଧର୍ମର ପାଦ ବୋଲି କୁହାଯାଉଛି, ଚାରୋଟି ରହିଛି ଏ ଧର୍ମର ଚାରୋଟି ପାଦ, ତପସ୍ୟା ଶୌଚତା ଦୟା ଏବଂ ସତ୍ୟ, ଇଏ ହେଉଛି ଧର୍ମର ଚାରି ପାଦ। ତେଣୁ ଏ ଭୌତିକ ଜଗତ ଏଭଳି ନିର୍ମାଣ ହେଇଛି ବା ସୃଷ୍ଟି ହେଇଛି, ଏ ଧର୍ମର ସବୁବେଳେ ଗ୍ରହଣି ହେଉଛି। ଯେତେବେଳେ ସମୟର ପରିବର୍ତ୍ତନ ହେଉଛି, ସମୟ ଅତିକ୍ରାନ୍ତ ହେଉଛି, ସେତେବେଳେ ଧର୍ମର ଗ୍ରହଣି ହେଉଛି। ଏବଂ ଯେତେବେଳେ ଧର୍ମର ଗ୍ରହଣି ହେଉଛି, ସେତେବେଳେ ଅଧର୍ମର ଉତ୍ଥାନ ହେଉଛି ବା ଅଭ୍ୟୁତ୍ଥାନ ହେଉଛି। ଯଦା ଯଦା ଧର୍ମସ୍ୟ ଗ୍ରହଣି ଭୌତି ଭାରତ ଅଭ୍ୟୁତ୍ଥାନ ଅଧର୍ମସ୍ୟ, ଅଧର୍ମ ସେମିତି ଚାରୋଟି ପାଦ ରହିଛି। ସେ କଣ କଣ ପାଦ ନା ଦିଉତମ ପାନ ସ୍ତ୍ରୀୟ ସୁନା, ଏ ଚାରିଟି ତତ୍ର ଅଧର୍ମ ଚତୁର୍ବିଧା। ଦିଉତମ ଦିଉତ କ୍ରୀଡ଼ା, ପାନ ଯେତେ ପ୍ରକାର ନିଶାଦ୍ରବ୍ୟ ରହିଛି, ଚା ପାନ ବିଡ଼ି ସିଗରେଟ ମଦ ଗଞ୍ଜେଇ ଭାଙ୍ଗ ଇତ୍ୟାଦି ଯେତେ ପ୍ରକାର ନିଶାଦ୍ରବ୍ୟ ରହିଛି। ସ୍ତ୍ରୀ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା ହେଉଛି ଜୀବ ହତ୍ୟା, ସୁନାର ଅର୍ଥ ହେଉଛି ଜୀବ ହତ୍ୟା, ମାଛ ମାଂସ ଏଠାରେ ଯେଉଁ ଖାଉଛନ୍ତି ଲୋକମାନେ। ଏ ହେଉଛି ଚାରୋଟି ଅଧର୍ମ ସ୍ଥାନ। ତେଣୁ ଏ ଭୌତିକ ସୃଷ୍ଟି ହେଇଛି ଯେ ଆସ୍ତେ ଆସ୍ତେ ଧର୍ମର ଗ୍ରହଣୀ ହେଉଛି ଏବଂ ଅଧର୍ମର ଅଭ୍ୟୁତ୍ଥାନ ହେଉଛି ବା ଉତ୍ଥାନ ହେଉଛି। ତେଣୁ ଏଇ ସମୟରେ ଭଗବାନ ପ୍ରତି ଯୁଗରେ ଆସନ୍ତି, ସମ୍ଭବାମି ଯୁଗେ ଯୁଗେ ବା ପ୍ରତି ଯୁଗରେ, ସତ୍ୟଯୁଗରେ ଭଗବାନ ଆସନ୍ତି, କେତା ଯୁଗରେ ଆସନ୍ତି, ଦ୍ୱାପର ଯୁଗରେ ଆସନ୍ତି, ଏବଂ କଳି ଯୁଗରେ ମଧ୍ୟ ଆସନ୍ତି, ସବୁ ଯୁଗରେ ଆସନ୍ତି। ଏବଂ ଆସିକି କ'ଣ କରନ୍ତି ନା ପରିତ୍ରାଣାୟ ସାଧୁନା, ସାଧୁମାନଙ୍କ ପାଇଁ ବିଶେଷ ଭାବରେ ସେ ଆସନ୍ତି। ସାଧୁ କହିଲେ କିଏ ନା ଯେଉଁମାନେ ଭଗବାନଙ୍କର ଭଜନ କରନ୍ତି ସେମାନେ ସାଧୁ ବୋଲି କୁହାଯାଉଛି। ଆପି ଚେତ୍ ଶୁଭ୍ରାଚାର ଭଜତେ ମା ଅନନ୍ୟ ମା, ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ଈଶ୍ୱର ଭଗବତରେ ଭଗବାନ ସାଧୁର ସଂଜ୍ଞା ଦେଇଛି, ନବ ଅଧ୍ୟାୟରେ ସାଧୁର ସଂଜ୍ଞା ଦେଇଛି। ଯେତେ ଗୋଟେ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସିଏ ଭଗବାନଙ୍କର ଭଜନ କଲେ, ଆପି ଚେତ୍ ଶୁଭ୍ରାଚାର ଭଜତେ ମା ଅନନ୍ୟ ମା, ଆଉ କାହାର ଭଜନ ନ କରି କେବଳ ଭଗବାନଙ୍କର ଭଜନ କଲେ, ତାହେଲେ ତାଙ୍କୁ କ'ଣ କୁହାଯିବ ନା ସାଧୁ କହିବେ, ସାଧୁରେବ ସମନ୍ତବ୍ୟ। ଆମେ ସହିତ ଦୁରାଜ୍ୟ ବ୍ୟକ୍ତି ଥିଲେ ଆଉ କେମିତି ସାଧୁ ହେଲେ ନା, ଭଗବାନ କହୁଛନ୍ତି ସମ୍ୟକ ବ୍ୟବସ୍ଥିତ ହେଇଛ, ବର୍ତ୍ତମାନ ସେ ଠିକ୍ ରାସ୍ତାକୁ ଆସିଯାଇଛନ୍ତି, ତେଣୁ ସେ ବର୍ତ୍ତମାନ ସାଧୁ ବୋଲି କହିବେ। ସାଧୁର ସଂଜ୍ଞା ମଧ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ସାଧୁ ସାଧୁ ଭୂଷଣ ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ମୁଖ୍ୟ ଯେଉଁ ସାଧୁର ଲକ୍ଷଣ ହେଉଛି କ'ଣ ନା ସେ ଭଗବାନଙ୍କର ଭଜନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ। ତେଣୁ ଏଇ ସାଧୁମାନଙ୍କୁ ଆନନ୍ଦ ଦେବା ହେଉଛି ଭଗବାନଙ୍କର ମୁଖ୍ୟ ଆସିବାର ମୁଖ୍ୟ କାରଣ ହେଉଛି ସେଇଟା, ସାଧୁମାନଙ୍କୁ ଆନନ୍ଦ ଦେବା। ସାଧୁମାନଙ୍କର ଏକମାତ୍ର କାର୍ଯ୍ୟ କର୍ତ୍ତବ୍ୟ ହେଉଛି ସେମାନେ ଭଗବାନଙ୍କର ସେବା କରିବେ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବଣ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତିପୁଂସା ବିଷ୍ଣୁ ଭକ୍ତିସ୍ତ୍ରୀ ନବରକ୍ଷା କିଏତେ ପର୍ବତ ମନି ଅଧିକ ଉତ୍ତମ ପ୍ରହ୍ଲାଦ ମହାରାଜ ତାଙ୍କ ପିତା ହିରଣ୍ୟକଶିପୁ କହୁଛନ୍ତି। ଏଇଟା ହେଉଛି ଶ୍ରେଷ୍ଠ ଶିକ୍ଷା, ଭଗବାନଙ୍କ ବିଷୟରେ ଶ୍ରବଣ କରିବା, ତାଙ୍କର କଥା କୀର୍ତ୍ତନ କରିବା, ତାଙ୍କର ଲୀଳାକୁ ସ୍ମରଣ କରିବା। ଆଜି ଆମେ ଭଗବାନଙ୍କ ଲୀଳା ଶ୍ରବଣ ବା କୀର୍ତ୍ତନ କରୁଛେ ବା ସ୍ମରଣ ମଧ୍ୟ କରୁଛେ, ଇଏ ହେଉଛି ଭକ୍ତି। ଭଗବାନଙ୍କର ଲକ୍ଷ୍ମୀ ଦେବୀ ଭଗବାନଙ୍କ ପାଦ ସେବା କରୁଥିଲେ, ଦାସ୍ୟ ହନୁମାନ ଭଗବାନଙ୍କର ଦାସ୍ୟ ହିସାବରେ ସେବା କରୁଥିଲେ, ସଖ୍ୟ ଅର୍ଜୁନ ଭଗବାନଙ୍କର ସଖା ହୋଇଥିଲେ, ସବୁକିଛି ନିବେଦନ କରିଥିଲେ କିଏ ବଳି ମହାରାଜ। ଏଇଭଳି ଭାବରେ ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ଏଇ ଭକ୍ତିର ଯେଉଁମାନେ ସାଧୁ ମାନେ କହିଲେ ସେମାନେ ସବୁବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ଥାନ୍ତି। ତେଣୁ ଭକ୍ତମାନଙ୍କର ବା ସାଧୁମାନଙ୍କର ଏକମାତ୍ର ଆନନ୍ଦ ହେଉଛି ଏଇ ଭଗବାନଙ୍କ ସେବା, ଭଗବାନଙ୍କ କଥା କୀର୍ତ୍ତନ କରିବା, ଭଗବାନ କଥା ସ୍ମରଣ କରିବା, ଇଏ ହେଉଛି ସାଧୁ ପାଇଁ ଆନନ୍ଦ ପ୍ରଦାନ କରାଯାଏ। ତେଣୁ ଭଗବାନ ଯଦି ନ ଆସିଥାନ୍ତେ, ବହୁତ ଯଦି ନ ଆସିଥାନ୍ତେ, ସାଧୁମାନେ କ'ଣ କରିଥାନ୍ତେ? ତେଣୁ ଭଗବାନଙ୍କ ଆସିବା ଉଦ୍ଦେଶ୍ୟ ହେଉଛି ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ପ୍ରାଣ ବା ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ। ସାଧୁମାନଙ୍କର ଜୀବନ ହେଉଛନ୍ତି ଭଗବାନଙ୍କ କଥା, ଭଗବାନ କଥା ହିଁ ସେମାନେ ତାଙ୍କର ଜୀବନ ଶିଶୁ ମହାରାଜ କଥା କହୁଥିଲେ, ଭାଗବତ ଦଶମ ସମୟ 15 ଅଧ୍ୟାୟ ଏବଂ 16 ଅଧ୍ୟାୟ ଏଇ 2 ଅଧ୍ୟାୟ କହୁଥିଲେ। ତାଙ୍କର ଅଙ୍ଗ ପୋଲିଓ କ'ଣ କୁହନ୍ତି ପାରାଲିସିସ୍ ହେଇଯାଇଛି, ଡାଙ୍ଗ ପାରାଲିସିସ୍ ହେଇଯାଇଛି, କିନ୍ତୁ ତା ସତ୍ତ୍ୱେ ସେ କଥା କହିପାରୁନାହାନ୍ତି ଠିକ୍ ଭାବରେ, ତା ସତ୍ତ୍ୱେ ସେ ଭଗବାନ କଥା କହୁଛନ୍ତି। ଆଗରୁ ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଭଲ ଥିଲା ସେତେବେଳେ ସେ ଛାଡ଼େ କହୁଥିଲେ କଥା, କିନ୍ତୁ ବର୍ତ୍ତମାନ ଦୁଇ ଥର ଲେଖା କହୁଛନ୍ତି, ସକାଳ ସନ୍ଧ୍ୟା ବେଳେ ଦୁଇ ଥର ଲେଖା କଥା କହୁଛନ୍ତି। ତେଣୁ ସେମାନେ ଏଥିରେ ଆନନ୍ଦ ପାଆନ୍ତି, ଭଗବାନ କଥା ଏସବୁ ମାଧ୍ୟମରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବାନଙ୍କର ସବୁ ବେଳା, ଯଦି ଭଗବାନ ଆସିନଥାନ୍ତେ ଆମେ ସାଧୁମାନେ କ'ଣ କେଉଁଥିରେ ଆନନ୍ଦ ପ୍ରାପ୍ତ ହେଇଥାନ୍ତି। ତେଣୁ ଇଏ ଭଗବାନଙ୍କର ଆସିବାର ମୁଖ୍ୟ କାରଣ ହେଉଛି ପରିତ୍ରାଣାୟ ସାଧୁନା, ଏବଂ ଆନୁଷଙ୍ଗିକ ଫଳ ହିସାବରେ ବା ଆନୁଷଙ୍ଗିକ କାର୍ଯ୍ୟ ହିସାବରେ ଭଗବାନ କ'ଣ କରନ୍ତି ନା ବିନାଶାୟ ଦୁଷ୍କୃତା, ଦୁଷ୍କୃତ ଯେଉଁମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ ସେମାନଙ୍କୁ ସେମାନେ ହେଉଛନ୍ତି ଦୁଷ୍କୃତବାନ ବ୍ୟକ୍ତି। କାହିଁକି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ନା? ଅବଶ୍ୟ ଆମେ ଆମର କେତେଟା ପର୍ଯ୍ୟନ୍ତ କହିବା ଆମେ ତେଣୁ ଆମେ ଯେଉଁ ଭଗବାନଙ୍କର ଯେଉଁ ଦୁଷ୍କୃତ କହିଲେ କହୁମାନେ ଯେଉଁମାନେ ଭଗବାନ ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି, ନମାନ ଦୁଷ୍କୃତି ନମୁହା ପ୍ରପଦ୍ୟନ୍ତେ ନରାଧମ ମାୟା ପୃତ ଜ୍ଞାନ ଆଶ୍ରମ ଭାମ ଆସିଦା, ଯେଉଁମାନେ ମୂର୍ଖ ବ୍ୟକ୍ତି, ଯେଉଁମାନେ ଚାରିଲକ୍ଷ ପ୍ରକାର ମାନବମାନଙ୍କ ଭିତରେ ସବୁଠୁ ଅଧମ ଶ୍ରେଣୀର, ଏବଂ ଯଦିଓ କିଛି ଜଣଙ୍କର ଜ୍ଞାନ ଅଛି, ବୈଜ୍ଞାନିକମାନେ ତାଙ୍କର ଜ୍ଞାନ ଅଛି, କିନ୍ତୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। କାହିଁକି ନା ମାୟା ଅପହୃତ ଜ୍ଞାନ, ତାଙ୍କର ଜ୍ଞାନ ଏ ମାୟା ଦ୍ୱାରା ଅପହରଣ ହେଇଯାଇଛି, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ ଏହି ଚାରି ପ୍ରକାର ଦୁଷ୍କୃତବାନ ବ୍ୟକ୍ତିମାନଙ୍କୁ ଭଗବାନ ତାଙ୍କୁ ବିନାଶ କରନ୍ତି, ଏବଂ ଆଉ ଗୋଟେ କାର୍ଯ୍ୟରେ ଭଗବାନଙ୍କର ଧର୍ମ ସଂସ୍ଥାପନ କରନ୍ତି, ଧର୍ମ ସ୍ଥାପନ କରନ୍ତି। ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମକୁ କେହି ବୁଝିପାରିବେ ନାହିଁ ପ୍ରକୃତ ଧର୍ମ କ'ଣ। ଧର୍ମର ଧର୍ମସ୍ୟ ଯେଉଁ ଯମରାଜ କହୁଛନ୍ତି ତାଙ୍କ ଋତୁମାନଙ୍କୁ, ଯେ ଧର୍ମସ ତତ୍ତ୍ୱ ନିତ ଗୁହାୟା, ଧର୍ମ ତତ୍ତ୍ୱ ଅତି ଗୁଢ ତତ୍ତ୍ୱ, ଧର୍ମକୁ କେହି ବୁଝିପାରିବେନି ଠିକ୍ ଭାବରେ। ସାଧାରଣତଃ ଆମେ କହିବା ଏଇ ଯେଉଁ କାର୍ଯ୍ୟ ହେଉଛି ଧର୍ମ ଧର୍ମ କାର୍ଯ୍ୟ ହେଉନି, ସାଧାରଣ କାର୍ଯ୍ୟ ହେଉଛି, କାହିଁକିନା ଆମେ ଜାଣିପାରିବାନି ଧର୍ମ ତତ୍ତ୍ୱ। ଧର୍ମ ହେଉଛି କ'ଣ ନା ସାଧୁ ଶାସ୍ତ୍ର ଗୁରୁ, ଏଇ ଅନୁସାରେ ଆମେ ଜାଣିବା ପ୍ରକୃତ ଧର୍ମ କ'ଣ। ତେଣୁ ଭଗବାନ ଧର୍ମ ସ୍ଥାପନ କରନ୍ତି, ଭଗବତ ଗୀତାରେ ଭଗବାନ ଧର୍ମ ସ୍ଥାପନ କରିଛନ୍ତି। କ'ଣ ସେ ଧର୍ମ? ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଇଏ ହେଉଛି ଧର୍ମ। ସବୁକିଛି ତ୍ୟାଗ କରିକି ଯଦି ଭଗବାନଙ୍କ ଶରଣରେ ଯାଆନ୍ତି ତାହେଲେ ସେଇଟାରେ ପୂଜା କରେ ସେ ଧର୍ମ। ତେଣୁ ଭଗବାନ ଏଇଥିପାଇଁ ଆସନ୍ତି, ସବୁ ଯୁଗରେ ଆସନ୍ତି। ତେଣୁ ଦ୍ୱାପର ଯୁଗରେ ମଧ୍ୟ ଭଗବାନ ଆସିବେ, ଦ୍ୱାପର ଯୁଗର ଆରମ୍ଭରେ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଦ୍ୱାପର ଯୁଗର ଆରମ୍ଭରେ କୁହାଯାଇଛି, ଦ୍ୱାପର ଯୁଗ ଆରମ୍ଭ ଅନ୍ତିମ ସମୟ ଘଟଣା, ସେ ସମୟରେ ଭୂମି ଦୃପ୍ତ ମୃଗ ବ୍ୟାଗ ଦୈତ୍ୟାନିକ ସଦା ଦେଇ ଆକ୍ରାନ୍ତ ଗୁରୁମାରାୟଣ ବ୍ରହ୍ମାଣ ଶରଣ ଯୋଗ, ଯୋଉ ରାଜାମାନେ ଯୋଉ ଅଛନ୍ତି ଭୌତିକ ଜଗତରେ, ଯେଉଁମାନେ ରାଜା ନରାଣାଞ୍ଚ ନରାଧିପ, ରାଜା ହେଉଛନ୍ତି ମନୁଷ୍ୟମାନଙ୍କର ଭିତରେ ଯିଏ ଶ୍ରେଷ୍ଠ ରାଜା ସେ ହେଉଛି ନରାଧିପ, ନରାଣାଞ୍ଚ ନରାଧିପ, ମନୁଷ୍ୟମାନଙ୍କ ଭିତରେ ଯିଏ ନରାଧିପ ବା ରାଜା ସେ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି। ତେଣୁ ତାଙ୍କ କର୍ତ୍ତବ୍ୟ ହେଉଛି ସେମାନେ ଧର୍ମନୀତି ଅନୁସାରେ ଶାସନ କରିବେ, କିନ୍ତୁ ଯଦି ସେମାନେ ଧର୍ମନୀତିକୁ ବହିର୍ଭୂତ ହେଇକିରି ଶାସନ କରୁଛନ୍ତି, ରାଜ୍ୟ ଶାସନ କରୁଛନ୍ତି, ସେମାନେ ଏହିପରି ଭାବରେ ଦୈତ୍ୟମାନଙ୍କ ସଦା ଉଠେଇ ଲକ୍ଷ ଲକ୍ଷ କୋଟି କୋଟି ଦୈତ୍ୟମାନେ ରାଜା ହେଇକିରି ପୃଥିବୀ ଉପରେ ଭାର ହେଇଯାଇଥିଲେ। ଭୂମି ଦ୍ରୁତ ରୂପ ବ୍ୟାଗ, ଭୂମି ଆକ୍ରାନ୍ତ ହେଇଯାଇଛି, ଭୂମିର ଭୂମି ଉପରେ ଭାର କେଉଁଟା? ଭୂମିର ଭାର ହେଉଛି ଯେତେ ଓଜନ ରହିଲେ ମଧ୍ୟ, ଭୂମି ଉପରେ ଯେତେ ଓଜନ ଦେଲେ ମଧ୍ୟ, ମାନେ ଶହ ଶହ ମାଲ ଘର ତିଆରି ହେଲେ ମଧ୍ୟ, ବା ଯେତେ ସମୁଦ୍ର ପାହାଡ଼ ପର୍ବତ ଇତ୍ୟାଦି ଅଛି, ଇଏ ଭୂମିର ଭାର ନୁହଁ। ଭୂମିର ଭାର ହେଉଛି ଏଇ ଅଧର୍ମ, ଅଧର୍ମ ଯେତେ ବଢ଼ିଯାଏ ସେ ଭୂମି ଉପରେ ଭାର ହୁଏ, ପାପ ବା ଅଧର୍ମ ଯେତେ ବଢ଼ିଯାଏ সেটা হচ্ছে ভূমিকের ভার। তেমন ভূমিও সে ভার সহি পারে না, ভূমি দ্রুত ব্যাহত দৈত্যমানঙ্କ সদা দেই। লক্ষ লক্ষ কোটি কোটি দৈত্যমানে সম্রাট হয়েকি রাজা হয়েকি বিভিন্ন স্থান রাজা হয়েকি সেমানে বিভিন্ন পাপ কার্যে নিযুক্ত হয়েছিল, আক্রান্ত ভাবে না। তেমন আর যেটা সভা না পারলে ভূমি দেবী সেতবে সে ব্রহ্মাণ শরণ দে, ব্রহ্মা পাখে আসছে, ব্রহ্মা ব্রহ্ম রূপ রয়েছে, সতলোক রয়েছে, চৌদি ভুবন রয়েছে, এ পৃথিবী হচ্ছে মাঝিরে রয়েছে, আর উপরে আরো ছটি লোক রয়েছে, স্বর্গলোক স্বর্গলোক মহৎলোক জ্ঞানলোক তপলোক এবং অন্তিম লোক হচ্ছে ব্রহ্মলোক। কিন্তু ব্রহ্মা সেতবে সুমের পর্বত করে সুমের পর্বত করে তেমন দেবী ভূমিদেবী তাঁর পাখু সুমের পর্বত যাই ব্রহ্মা তাকে প্রার্থনা করছেন যে মোর এই ভূমি ভার হয়েছে, মো ভূমি ভার হয়েছে, এই ভারকে আপনার অনুমোদন করেন। তেমন ব্রহ্মা এই যে ভূমি উপরে যে ভার রয়েছে সে ভারকে অনুমোদন করেন, তাকে শক্তি নাই ক্ষমতা নাই। তেমন সে অন্যান্য দেবতা মানুষ নেই, ইন্দ্র মরুত রুদ্র বরুণ যম এখন সব বহু চিফ দেবতা মানুষ নেই, মুখ্য দেবতা মানুষ নেই, সে ভগবান রয়েছেন শ্বেত ক্ষীর সমুদ্র, ক্ষীর সমুদ্রে ভগবান রয়েছেন, ক্ষীরদেব সাই বিষ্ণু রয়েছেন, স্নান করছেন ক্ষীরদেব জলের ক্ষীর, ক্ষীর সাগর সে আমার যেমনি সাগর হচ্ছে লুণি সাগর সেভাবে ভাবে ক্ষীর সাগর রয়েছে, ক্ষীর সাগরে ভগবান স্নান করছেন। তেমন তাঙ্ক পাখি সিধা সর দেবতা মানুষ শক্তি নাই, সে সমুদ্র তটে রয়েছে সে তত্রগত্বা জগন্নাথম দেবদেব সাকবিম ভগবান সেটি যাই আরাধনা করে পুরুষ এবং পুরুষ সূক্তেন উপদস্তে সময় পুরুষ সূক্ত মন্ত্র রয়েছে ওম সহস্র শ্রী সহভূষা সহস্রাক্ষ সহস্রপা ইত্যাদি এই পুরুষ সূক্ত মন্ত্র রয়েছে, এই মন্ত্রে ভগবানের আরাধনা করা যায় বা বিশেষ ভাবে অভিষেক করা যায়। তেমন দেবতা মানে এই ভাবে ভগবানের পুরুষ সূক্ত মন্ত্র দ্বারা ভগবান যেভাবে আরাধনা করছেন সেই সময় ভগবান ব্রহ্মাঙ্কর হৃদয়ে বার্তা প্রেরণা করছেন, ভগবান দেবতাঙ্কর স্তুতিরে সন্তুষ্ট হয়ে সে কহিল মুখ জীবি, কিন্তু সে কথা অন্য মানে জানিপার না ব্রহ্মাঙ্কর জানছেন। তেমন সে ব্রহ্মা দেবতা কহিলে সেমানে স্তুতিকে স্তুতি করতে তাহলে বর্তমান তুমি স্তুতি বন্ধ কর, ভগবান মাত্র তাকে আদেশ দিয়েছেন, কোন আদেশ না বসুদেব গুরু সাক্ষাৎ ভগবান পুরুষ পর জনিষ্ঠ প্রিয়ার্থম সম্ভবন্ত স্থির স্ত্রী এই আদেশ দেবে ভগবান ব্রহ্মা, কারণ না বসুদেব গুরু সাক্ষাৎ বসুদেব মথুরারে আসবে তাঁকর ভগবান আসবে পুত্র রূপে আসবে, বসুদেব গুরু সাক্ষাৎ ভগবান পুরুষ পর সে হচ্ছেন শ্রেষ্ঠ পুরুষ, সে হচ্ছেন প্রকৃত পুরুষ, সে আসবে এবং তাঁকর পৃথিবীধাম পাই ভগবানঙ্কর সেবারে সমস্ত দেবতা মানে এবং তাঁকর পত্নী মানে সমস্ত আসি এটি জন্মগ্রহণ করতে, এটি যদি জন্মগ্রহণ করবে ইয়ে কেমিতি জন্মগ্রহণ করবে সেটি স্বর্গলোক খালি জীবন তাঁকর বিস্তার এক্সপানশন সব আসবে, বিস্তার সব আসিকি এটি পৃথিবী গোষ্ঠীরে জন্মগ্রহণ করবে এবং সেমানে ভগবানঙ্কর সেবারে ভগবানঙ্কর কার্যরে তুমি স্বীকৃতি বিধান করবে তাঁকর আনন্দ বিধান করবে। এবং পুঁ সে কিন্তু কম না বসুদেব কলানন্দ সহস্র বদনস্বরাট অগ্রত ববিতাদেব হরে প্রিয় চিকিৎসা, ভগবানঙ্কর বড় ভাই রূপে আসবে বসুদেব কলানন্দ ভগবানঙ্কর কলা, ভগবানঙ্কর যে বিস্তার অংশ বলে কুহযাচ্ছে এবং সেই অংশর যেটা পুঁ বিস্তার হচ্ছে তাকে কুহযাচ্ছে কলা, ভগবান এমনি ভাবে অনন্ত রূপে বিস্তার লাভ করেন, অদ্বৈত অচ্যুত অনাদি অনন্ত রূপ অনেক প্রকার ভগবানঙ্কর বিস্তার সব আসেন, তেমন সেইভাবে ভাবে জন কড়া ভগবানঙ্কর কড়া হচ্ছেন কে না সহস্র বদন স্বরা, সে মধ্যে স্বরা সে মধ্যে স্বাধীন ভগবানঙ্কর যে বিস্তার সে মধ্যে সেই ভগবান এবং সেই সহস্র বদন এক হাজার পণা তাঙ্কর রয়েছে বা এক হাজার মুখ রয়েছে তাঁকর সহস্র বদন স্বরা, সে কম করবে না অগ্রত ভবিতা দেব සිය ප්‍රාර්ථනා ආශිර්වාද පුරුෂයා ආශිර්වාද අපරද වූ අදී භගවන් ප්‍රාර්ථනා තාර අකදින් පොර භගවන් කුස්නා ආශිර්වාද තන අපරද වවිතා දේවෝ හරේ ප්‍රියත් කිස්ස භගවන් ප්‍රිය වැට කරයන් භගවන් සේවා කරයන් භගවන් ප්‍රිය විස්තර වංශ බකොල සිසුන් බරදේ සිය ආශිර්වාද භගවන් සේවා කරයන් අවන් අනුමන් කතා කම් කරයා භගවන් ප්‍රතිය જે સેન ભગવાન ભગવાન વિસ્તાર મતલબ ભગવાન શાસ્ત્ર વિસ્તાર તન પર છે વિષ્ણુ તત્વ છે સેમને ભગવાન પર સેવા કરશું આ અમે ઓસે ભગવાન પર વિભિનાંશ વિના તો જ્ઞાન હોય ભગવાન પર વિભિનાંશ તે અમે જીવ તત્વ તે અમર છે વિષ્ણુ તત્વ અમર જીવ તત્વ તે અમર કોણ આવો રહી છે જીવ સ્વરૂપ કોણ રહી છે ଯଦି ବିଷ୍ଣୁଙ୍କର ତତ୍ତ୍ୱ ଯୋଗୁଁ ଭଗବାନ କୃଷ୍ଣଙ୍କର ଆରାଧନା କରୁଛନ୍ତି ଆଉ ଜୀବମାନେ କ'ଣ କରିବେ ଜୀବେ ସ୍ୱରୂପ ହେ କୃଷ୍ଣେର ନିତ୍ୟ ଦାସ ହରେ କୃଷ୍ଣା 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 ହରେ 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 ରାମ ଜୀବର ପ୍ରକୃତ ତାର କନଷ୍ଟିଚ୍ୟୁସନ ପୋଜିସନ ଇଏ ଯେମିତି ଜଳ ଜଳରେ ମୀନଟା ରହିବ ମୀନଟା ମାଛ ଆଗକୁ ରହିପାରିବନି ସେଭଳି ଆମେ ଯଦି ଭଗବାନଙ୍କ ସେବା କରିବା ତାହେଲେ ହିଁ ଆମେ ଆନନ୍ଦ ପ୍ରାପ୍ତ ହେବା ଭଗବାନଙ୍କ ସେବା ନ କଲେ ଆମେ ଆଉ କାହାରିକି ସେବା କରିବା ଏ ସେବା କରିବା ହେଉଛି ଆମର ଧର୍ମ ଆମେ ଏମିତି କେହି ନାହାନ୍ତି ଯିଏ ଅନ୍ୟ ସେବା କରୁନାହିଁ ଯିଏ ଭଗବାନଙ୍କ ସେବା କରୁନାହିଁ ସେ ଗଡ଼ଙ୍କର ସେବା ନ କରେ ସେ ମାୟାର ସେବା କରିବେ କୁକୁର ସେବା କରିବେ ଇଏ ହେଉଛି ଜୀବନ ଧର୍ମ ସେଇଟା ଆମେ କାହା ନା କାହା ସେବା କରିବା ତେଣୁ ଆମେ ଦେଖୁଛେ ଭଗବାନ ସ୍ୱୟଂ ଭଗବାନଙ୍କ ବିସ୍ତାର ବଳଦେ ବଡ଼ ଆସିକି ସେ ଭଗବାନଙ୍କର ହରେ ପ୍ରିୟ ଚିକିତ୍ସା ଭଗବାନଙ୍କ ସେବା କରିବା ପାଇଁ ସେ ଆସୁଛନ୍ତି ଏବଂ ବିଷ୍ଣୁ ମାୟା ଭଗବତୀ ବିଷ୍ଣୁଙ୍କର ଯେଉଁ ଭଗବତୀ ମାୟା ରହିଛି ଯୋଗମାୟା ଏବଂ ବୈରଙ୍ଗ ମାୟା ଏମାନେ ମଧ୍ୟ ଆସିବେ ବିଷ୍ଣୁ ମାୟା ଭଗବତୀ ଜୟ ସମୟିତ ଜୀବ ଆମେ କାହିଁକି ଭଗବାନ ସେବା କରୁନେ ଆମର ହେଉଛି ସେ ହେଉଛି ଧର୍ମ ଆମର ଯେମିତି ଚିନିର ଚିନିର ସ୍ୱଭାବ ଚିନିର ଧର୍ମ ହେଉଛି ମିଷ୍ଠତା ଲୁହାର ଧର୍ମ ଲବଣତା ଆମର ଧର୍ମ ହେଉଛି ଭଗବାନଙ୍କ ସେବା କରିବା କିନ୍ତୁ ଆମେ କାହିଁକି ସେବା କରୁନେ ନା ଆମେ ମୋହିତ ହେଇକି ରହିଛେ କାହାଦ୍ୱାରା ଆମ ମାୟା ଦ୍ୱାରା ବିଷ୍ଣୁ ମାୟା ଭଗବତୀ ଜୟା ସମୟିତ ଜଗତ ସମସ୍ତ ଜୀବ ଖାଲି ମନୁଷ୍ୟମାନେ ନୁହନ୍ତି ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ନ ଚଳନ୍ତି ଦିବ୍ୟମ ବା ଦିବି ଦେବୀ ସୁବାପନ ସପ୍ତମ ପ୍ରକୃତି ଯେଉଁ ଦେବଲୋକମାନଙ୍କର ସମସ୍ତେ ଏଇ ମାୟା ଦ୍ୱାରା ମୋହିତ ହେଇକି ରହିଛନ୍ତି ଯେଉଁଥିପାଇଁ ସେମାନେ ଭଗବାନଙ୍କ ସେବା କରୁନାହାନ୍ତି ମାୟାର ସେବା କରୁଛନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କର ଆଦେଶ ପ୍ରାପ୍ତ ହେଇକି ବ୍ରହ୍ମା ଦେବତାମାନଙ୍କୁ କହିଲେ ଦେବତାମାନେ ତାପରେ ସବୁ ଫେରିଆସିଲେ ବୃହ୍ମଦେବୀ ମାନେ ଚାଲି ଆସିଲେ ତାପରେ ଅନେକ ବିସ୍ତାର ପ୍ରଶ୍ନ ରହିଛି କିନ୍ତୁ ଆମର ସମୟ କମ୍ ରହିଛି ଆମର ପ୍ରଭୁ କହିଲେ ପାଞ୍ଚଟା ବେଳକୁ ସାରିବା ପାଇଁ ପାଞ୍ଚଟା ବାଜିଗଲାଣି ତେଣୁ ଆମେ ସଂକ୍ଷେପରେ କହିବା ତେଣୁ ଭଗବାନଙ୍କର ଯେଉଁ ଲୀଳାଟି ରହୁଛି କିଭଳି ହେଉଛି ନା ତାପରେ ବସୁଦେବ ଦେବକୀ ଇଏ ହେଉଛନ୍ତି ଭଗବାନଙ୍କର ପିତା ଏବଂ ମାତା ଯୁଗ ଯୁଗ ଧରି ସେ ଭଗବାନଙ୍କର ପିତା ମାତା ରହିଛନ୍ତି ପ୍ରଥମେ ସ୍ୱାମୀ ଏବଂ ମନ୍ଦରେ ସେଥିରେ ସୁତପା ଏବଂ କୃଷ୍ଣୀ ତେଣୁ ଭଗବାନ କୃଷ୍ଣୀ ଗର୍ଭରୁ ଆସିଥିଲେ ତାପରେ ସେ ହେଲେ ଅଦିତି ଏବଂ କଶ୍ୟପ ଭଗବାନ ତାଙ୍କର ପୁତ୍ର ରୂପରେ ଆସିଲେ କ'ଣ ବାମନ ରୂପରେ ଆସିଲେ ବାମନ ଦେବ ରୂପରେ ଆସିଲେ ବର୍ତ୍ତମାନ ସେ ଆସୁଛନ୍ତି ଦେବକୀ ଏବଂ ବସୁଦେବ ରୂପରେ ଆସୁଛନ୍ତି ଇଏ ହେଉଛି ଭଗବାନଙ୍କ ପିତାମାତା ଏ ନାଟକ ଆରମ୍ଭ ହେଉଛି ନାଟକ ଆରମ୍ଭ ବର୍ତ୍ତମାନ ବସୁଦେବ ଯେତେବେଳେ ବିବାହ କରୁଛନ୍ତି ଦେବ କିନ୍ତୁ ସେତେବେଳେ ଅନେକ ପ୍ରକାର ଦେବକ ଯିଏ ଦେବଙ୍କର ପିତା ଅନେକ ପ୍ରକାର ଯୌତୁକ ପ୍ରଦାନ କରୁଛନ୍ତି ହାତୀ ଘୋଡ଼ା ଇତ୍ୟାଦି 200 ଦାସୀ ସମସ୍ତେ ସ୍ୱର୍ଣ୍ଣ ଅଳଙ୍କାରରେ ମଣ୍ଡିତ ହେଇଛନ୍ତି ଏହିଭଳି ଅନେକ ଉପହାର ପ୍ରଦାନ ଯୌତୁକ ପ୍ରଦାନ କରୁଛନ୍ତି ଏବଂ କଂସ ନିଜେ ଦେବଙ୍କର ଭାଇ ହେବେ ତେଣୁ ସିଏ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେ ନିଜେ ରଥ ଚାଳନା କରି ଯାଉଛନ୍ତି ତାଙ୍କର ଶ୍ୱଶୁରବାବୁ ନୂଆ ଶ୍ୱଶୁର ବସୁଦେବ ତେଣୁ ଏହିଭଳି ଭାବରେ ଯେତେବେଳେ ଯାଉଛନ୍ତି ପତି ପ୍ରକୃଣା କଂସ ආසස ශරීර වාග් අශාස්ත්‍ර වස්තුම වගෝ අන්තරා වාසය බුද්ධ අරි මුර්ක ආකාශ මණි අශරීර කේ කේ ලෝක නම් ખાલી කතා කොහොම සේදා නා අශාස්ත්‍ර වස්තුම වගෝ අන්තරා වාසය බුද්ධ අරි මුර්ක तू जा कौन करछु तांकर अष्टम रूप हत्या करी भगवान एक अरसो विभिन्न तात्पर्य से कहे छि काय की कथा पुरा गला एक दस मिनट असर न हम सिवे कहे कंस वाले फल व्यक्ति अधर्म अधर्म आयोजित कंस भयात कंसो कंसो जे भय र जुड़े सबरे कृष्ण को से भगवान भय कर भय र अवतार साक्षात पाप मुक्ति ତେଣୁ ସେ ତ ଜାଣିବ ମତେ ହତ୍ୟା କରିବା ପାଇଁ ଜଣେ ଆସୁଛନ୍ତି ସିଏ ତ ସ୍ଥିର ହେଇ ବସିବେ ତେଣୁ ସାଙ୍ଗେ ସାଙ୍ଗେ ସେ ଯୋଉ ରାତିରୁ ଓହରି ପଡ଼ି ଦେବଙ୍କର କେଶ ଧରିକିରି ହତ୍ୟା କରିବା ପାଇଁ ଉଦ୍ୟୋଗ ପର୍ବ ଉତ୍ତମ କରି ହତ୍ୟା କରିବା ପାଇଁ ଉଦ୍ଦେଶ୍ୟ ତେଣୁ ଏଇଟା କାହିଁକି କୁହାଗଲା ନା ଏଇଟାକୁ ସମସ୍ତେ ଜାଣିବେ ବସିଲେ ମତେ ଜାଣିବେ ଭଗବାନ ପୁତ୍ର ହେଇକି ଆସିବେ ତେଣୁ ସେ ଏତେ ଦୁଃଖ ହେଲେ ମଧ୍ୟ ସେ ଆମକୁ ପ୍ରାପ୍ତ ହେଲେ ଏବଂ ସମସ୍ତ ତ୍ରିଲୋକରେ ଲୋକମାନେ ଜାଣିଲେ ଦେବତାମାନେ ଜାଣିଥିଲେ ଆସିବେ କିନ୍ତୁ ବର୍ତ୍ତମାନ ଅନ୍ୟମାନେ ଜାଣିଲେ ଭଗବାନ ଆସିବେ ଅଷ୍ଟମ ଗର୍ଭରେ ଆସିବେ ଭଗବାନ ଦେବଙ୍କର ଅଷ୍ଟମ ଗର୍ଭରେ ଆସିବେ କିନ୍ତୁ ଯେତେବେଳେ ବର୍ତ୍ତମାନ କଂସ ହତ୍ୟା କରିବା ପାଇଁ ଉଦ୍ୟୋଗ ସେତେବେଳେ ବସିବେ କେମିତି ତାଙ୍କ ପତ୍ନୀଙ୍କୁ ରକ୍ଷା କରିବେ ସେ ଚିନ୍ତା କରୁଛନ୍ତି ବସିବେ ତେଣୁ ସେ ଯେତେ କଂସକୁ ବୁଝେଇଲେ ମଧ୍ୟ ତାଙ୍କର ବହୁ ଛାଡ଼ିବା ପାଇଁ ବା ବସିବା ପତ୍ନୀକୁ ଛାଡ଼ିବା ପାଇଁ ସେ ରାଜି ହେଉନାହାନ୍ତି କିନ୍ତୁ ତାଙ୍କର ଅଷ୍ଟମ ଗର୍ଭ ମୋତେ ହତ୍ୟା କରିବେ ତେଣୁ ମୁଁ ଆକୁ ମାରିଦେଲେ ମୋର ଆଉ କିଏ ଶତ୍ରୁ ରହିବେ ଯେଉଁମାନେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ତାଙ୍କର ଲକ୍ଷଣ ହେଉଛି ଏଇଟା ଅଶୋମୟା ହତ ଶତ୍ରୁ ଅନିଶ୍ଚେ ଚାପରାଣାପି ଈଶ୍ୱର ମମ ଭୋଗୀ ଶୀତମ ପରମାମ ସୁଖୀ ଭଗବତ ଷୋଳଶଧ୍ୟାୟରେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ସେ ଭାବନ୍ତି ଇଏ ମୋର ଶତ୍ରୁ ମୋର ଯୋଉ ରହିଛି ମୋର କାମନା ସବୁ ରହିଛି ଏଥିରେ ବାଧା ଦିଆଯାଉଛି ମୋର ଶତ୍ରୁ ଅଶୋମୟା ମୁଁ ଆକୁ ହତ୍ୟା କରିବି ଆକୁ ମାରିଦେଇଛି ଅଶୋମୟା ହତ ଶତ୍ରୁ ଆଉ ଯେତେ ରହିଲେ ଶତ୍ରୁ ଏମାନେ ମୁଁ ତାକୁ ଭବିଷ୍ୟତରେ ହତ୍ୟା କରିବି ଅନିଶ୍ଚେ ଚା ପ୍ରାଣ ଏବଂ ମୁଁ ହେଉଛି ଈଶ୍ୱର ଭଗବାନ କେହି ନା ମୁଁ ହେଉଛି ଭଗବାନ ଈଶ୍ୱର ଆମ ଭୋଗୀ ମୁଁ ହେଉଛି ଭୋଗକାରୀ ଏବଂ ମୁଁ ହେଉଛି ବଳବାନ ମୁଁ ହେଉଛି ସୁଖୀ ଏହିଭଳି ଭାବରେ ଇଏ ହେଉଛି ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ ତେଣୁ ଭଗବାନଙ୍କ ପିତା ବସିବେ ସେ ତାକୁ ଅନେକ ଜ୍ଞାନ ପ୍ରଦାନ କରୁଛନ୍ତି ଓ ତମେ ଏ ମୃତ୍ୟୁ କାହିଁ ଏତେ ଭୟ କରୁଛ ତମେ ବୀର ମୃତ୍ୟୁ ଜନ୍ମବତାନ ବୀର ଦେଇଣୁ ସେ ଯାଏତେ ତମେ ଏତେ ବଡ଼ ବୀର ତମେ ଜାଣିବା କଥା ମୃତ୍ୟୁ ଜଣେ ଜନ୍ମ ହେଲା ମାନେ ତାର ମୃତ୍ୟୁ ନିଶ୍ଚିନ୍ତ ଯାହା ସେ ଗୃହ ମୃତ୍ୟୁ ଜଣେ ଜନ୍ମ ଗ୍ରହଣ କରିଛି ମାନେ ଏ ଶରୀର ଧାରଣ କରିଛି ମାନେ ଏ ସବୁ ସମୟରେ ମୃତ୍ୟୁବରଣ କରୁଛି ଜାତ ହେଲା ମାନେ ମୃତ୍ୟୁ ବାଟକୁ ସେ ଅଗ୍ରସର ହେଲା ଜାତ ସେଇ ଧ୍ରୁବ ମୃତ୍ୟୁ ଏବଂ ମୃତ୍ୟୁବରଣ କଲେ ଧ୍ରୁବ ଜନ୍ମ ମୃତ୍ୟ ମୃତ୍ୟୁ ଜନ୍ମ କଲେ ପୁଣି ଜନ୍ମ ପ୍ରାପ୍ତ ହେବ ତେଣୁ ଭଗବାନ ପିତା ବସୁଦେବ କହୁଛନ୍ତି ଯେ ମୃତ୍ୟୁ ଜନ୍ମବଦାନ ବୀର ଦୁଇ ମାସ ଯାଆନ୍ତି ମର୍ଯ୍ୟାଦା ଆଦେଶ ପାଆନ୍ତି ଆଜି ହେଇପାରେ ନହେଲେ ଶହେ ବର୍ଷ ପ୍ରବଳ ମନୁଷ୍ୟ ଜୀବନ ଶହେ ବର୍ଷ ଆଜି ନହେଲେ କାଲି ଦିନ ନହେଲେ ଶହେ ବର୍ଷ ପ୍ରବଳ ଅଧ୍ୟବା ଦଶ ଦାନ ଦେବା ମୃତ୍ୟୁ ନେଇ ପ୍ରାଣୀନା ଦୃଢ ମୃତ୍ୟୁକୁ କେହି ଏଡ଼େଇ ପାରିବେନି କିନ୍ତୁ ଯେତେ ଯାହା ଜ୍ଞାନ ଦେଲେ ମଧ୍ୟ କଂସ ସେଥିରୁ ନିର୍ବୃତ ହେବ ସେ କହିଲେ ମୁଁ ବର୍ତ୍ତମାନ ହତ୍ୟା କରିବି ମୁଁ ଏତେ କଥା ଜାଣିଛି ତେଣୁ ବସୁଦେବ ଗୋଟେ ଉପାୟ ଚିନ୍ତା କରେ ସେ କହିଲେ ଯେ ତମର ଦେବତୀକୁ ବୋଧେ ଭୟ ନାହିଁ ନା ମୋର ଦେବତୀ ବୋଧେ ଭୟ ନାହିଁ ମୁଁ ତାଙ୍କ ପୁତ୍ର ବୋଧେ ଭୟ କରିଛି କାରଣ ଆକାଶ ମଣି ହେଲା ତାଙ୍କର ଅଷ୍ଟମଙ୍କର ମୋତେ ହତ୍ୟା କରିବେ ନା ତାହେଲେ ମୁଁ ନାହିଁ ଆସ୍ତେ ଭୟ ସୌମ୍ୟ ଯଦି ଶରୀରବା ପୁତ୍ରାନ୍ତ ସମାବେଶ ସେ ଯଥେଷ୍ଟ ଭୟ ମୃତ୍ତି ତମ ତେଣୁ ସେ ପ୍ରତିଜ୍ଞା କରେ ବସୁଦେବ ବହୁତ ତାଙ୍କ ଯଶସ୍ୱୀ ଅଛନ୍ତି ବା ବସୁଦେବଙ୍କର ତାଙ୍କର ନାମ ଚାରିଆଡ଼େ ଅଭିଯାଇଛି ଯେ ସେ ହେଉଛନ୍ତି ସତ୍ୟବା ସତ୍ୟନିଷ୍ଠ ସେ ସତ୍ୟ କହିବାରେ ତାଙ୍କର ରହିଛି ଯଶ ରହିଛି ତେଣୁ ସେ କହିଲେ ତମର କିଛି ଭୟ କରିବା ଦରକାର ନାହିଁ, ଆସ୍ତେ ଆସ୍ତେ ଭୟ ସରୁନି, ଜଗଦୀ ସାହ ଶରୀର ତୁମେ ଯାହା ଶୁଣିଲ ଆକାଶବାଣୀ ଶୁଣିଲ ସେଥିପାଇଁ ଭୟ କରିବା ଦରକାର ନାହିଁ, କାହିଁକି ନା ପୁତ୍ରାନ୍ତ ସମବିଶେଷ ସମସ୍ତ ପୁତ୍ରାଙ୍କୁ ତୁମକୁ ପ୍ରଦାନ କରିବି ସମର୍ପଣ କରିବି ଯଥେଷ୍ଟ ଭୟ ମୁକ୍ତି ତ ଜାଣିଠାରୁ ତୁମ ଭୟ ଆସୁଛି ଯେ ସମସ୍ତ ପୁତ୍ରଙ୍କୁ ତୁମକୁ ପ୍ରଦାନ କରିବି। ତେଣୁ କଂସ ଭଳି ଖେଳ ଖେଳ ବ୍ୟକ୍ତି ମଧ୍ୟ ଯେତେବେଳେ ସେ ଶୁଣିଲେ ଯେ ବସୁଦେବ ଏଗୁଡ଼ିକ ପ୍ରତିଜ୍ଞା କରିଛନ୍ତି ତେଣୁ ସେ ତାଙ୍କୁ ଛାଡ଼ିଦେଲେ ଯେ ସମସ୍ତ ପୁତ୍ରଙ୍କୁ ସେ ମୋତେ ପ୍ରଦାନ କରିବେ, ମୋର ସମସ୍ତ ପୁତ୍ର ଶତ୍ରୁ ନୁହନ୍ତି, ମୋର ଯିଏ ଶତ୍ରୁ ମୁଁ ତାଙ୍କୁ ହତ୍ୟା କରିବି ଏଗୁଡ଼ିକ ମନରେ ଚିନ୍ତା କରି ସେ ତାଙ୍କୁ ଛାଡ଼ି ଦେଇଛି। ତେଣୁ ଆ ପରେ କ'ଣ ହେଇଛି ନା ବସୁଦେବଙ୍କର ଯେ ପ୍ରଥମ ପୁତ୍ର ଯାହା ହେଇଛନ୍ତି କୀର୍ତ୍ତିମନ୍ତ ତାଙ୍କ ନାମ ରଖାଯାଇଛି। ବସୁଦେବ ନିଜର କଥାକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ସେ ପୁତ୍ରଙ୍କୁ ଆଣିକିରି ପ୍ରଦାନ କରୁଛନ୍ତି କଂସ। କଂସ ଯେତେବେଳେ ଦେଖିଲା ଯେ ବସୁଦେବ ସତ୍ୟନିଷ୍ଠ ସେ ତାଙ୍କ କଥାକୁ ରକ୍ଷା କରିଛନ୍ତି, ନିଜ ପୁତ୍ରକୁ ବଳିଦେବା ପାଇଁ ଆସିଛନ୍ତି, ଯଦି ମୋର ଶତ୍ରୁ ନୁହଁ ତଥାପି ସେ ତାଙ୍କର ସତ୍ୟ ରକ୍ଷା କରି ଆସିଛନ୍ତି ତେଣୁ ସେ ବହୁତ ପ୍ରସନ୍ନ ହେଲେ ଏବଂ ସେ ତାଙ୍କର ସେ ପୁତ୍ରକୁ ଦେଇଦେଲେ, କାରଣ ମୋର ଇଏ କିଛି ଅସୁବିଧା କରିବନି, ମୋର ଇଏ ଶତ୍ରୁ ନୁହଁ ତେଣୁ ତୁମେ ନେଇଯା ଏଗୁଡ଼ିକ ତାଙ୍କୁ ଛାଡ଼ି ଦେଇଛି। କିନ୍ତୁ ବସୁଦେବ ଜାଣିଛନ୍ତି ଯେ ଯେଉଁମାନେ ଖଳ ସ୍ୱଭାବ ବ୍ୟକ୍ତି ତାଙ୍କର କଥା ସବୁବେଳେ ପରିବର୍ତ୍ତିତ ହୋଇଥାଏ, ସେ ସ୍ଥିର ଗୋଟେ କଥାକୁ ସ୍ଥିର ଭାବରେ ରହିପାରିବେନି ଗୋଟେ କଥା। ତେଣୁ ସେହି ସମୟରେ ନାରଦମୁନି ଆସି ପହଞ୍ଚିଛନ୍ତି, ଭାରତ ମନା ନାହିଁ ଅନେକ ପୁରାଣ ବର୍ଣ୍ଣନା କରାଯାଇଛି, ନାରଦମୁନି ଆସି ପହଞ୍ଚିଛନ୍ତି। ନାରଦମୁନି ଚିନ୍ତା କଲେ ସେ ଭଗବାନଙ୍କର, ନାରଦମୁନି ହେଉଛନ୍ତି ଭଗବାନ ଭକ୍ତ, ଭଗବାନଙ୍କ ସେବାରେ ଭଗବାନଙ୍କର ଯେଉଁ ରହିଛି କାର୍ଯ୍ୟ ସବୁ ରହିଛି ସେ ଭଗବାନଙ୍କର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ନାରଦମୁନି ସବୁବେଳେ ତତ୍ପର ରହିଛନ୍ତି। ତେଣୁ ସେ ଦେଖିଲେ କଂସ ଯଦି ଏ ପୁତ୍ରକୁ ଛାଡ଼ିଦେବ ଅବଶ୍ୟ ଆଉ ଗୋଟେ କାରଣ ରହିଛି, ଏମାନେ ହେଉଛନ୍ତି ମରିଚିଙ୍କର ଛଅ ପୁତ୍ର, ଯେଉଁ ଛଅ ପୁତ୍ରକୁ କଂସ ହତ୍ୟା କରିବେ ଏମାନେ ହେଉଛନ୍ତି ମରିଚିଙ୍କର ପୁତ୍ର, ମରିଚ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର ବ୍ରହ୍ମରିଚି, ତେଣୁ ସେମାନେ ଅପରାଧ କରିଥିଲେ ଯେଉଁଥିରେ କି ସେମାନେ ବର୍ତ୍ତମାନ ଦଣ୍ଡ ପ୍ରାପ୍ତ ହେବେ, ଜନ୍ମ କରିବା ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିବେ, ଏଇ ରହିଛି ଆର ପୂର୍ବ ଇତିହାସ ସବୁ ରହିଛି। ତେଣୁ ସିଏ କଂସକୁ କହିଲେ ଗୋଟେ ଆଠଟି ପାଖୁଡ଼ାଥିବା ପଦ୍ମକୁ ନେଇକି, ଅଷ୍ଟଦଳ ପଦ୍ମକୁ ନେଇକି ତାଙ୍କୁ ଦେଖେଇଲେ, କହିଲେ ତମେ ତମର ଯେଉଁ ଶତ୍ରୁ ଦେବଙ୍କ ପୁତ୍ର ତାଙ୍କୁ କେମିତି ଛାଡ଼ିଦେଲ, ନା ସିଏ ତ ମୋର ଶତ୍ରୁ ନୁହଁ, ତାଙ୍କର ଅଷ୍ଟମ ବର୍ଗ ମୋର ଶତ୍ରୁ, ଏଇଟା ଆକାଶବାଣୀ ହେଇଥିଲା ନା, ଏଇ ଯେଉଁ ପତ୍ର ରହିଛି ଆଦୌ କେଉଁଟା ପ୍ରଥମ କେଉଁଟା ଅଷ୍ଟମ କହିଲେ, ଯଦି ଏକରୁ ଗୋଟେ ଆରମ୍ଭ ହବ ତାହେଲେ ଲାଷ୍ଟ ହବ ଅଷ୍ଟମ, କିନ୍ତୁ ଦୁଇରୁ ଯଦି ଆରମ୍ଭ କରାଯିବ ଏକ ଦୁଇ ତିନି ଚାରି କରିକିରି ପ୍ରଥମ ଗାଇବ ଅଷ୍ଟମ, ନା ଏମିତି କେମିତି ଗଣନା ହବ, ନା ଦେବତାଙ୍କର ଗଣନା ହେଉଛି ସେଇଟା, ତମର ଗଣନା ହବ ଯେବେ ଦେବତାଙ୍କର ଗଣନା ହେଉଛି ଏକ ଚେ, କେଉଁଟା ଅଷ୍ଟମ କେଉଁଟା ପ୍ରଥମ ତମେ ଜାଣିପାରିବ। ଯେଉଁଟାକି ଚାଲିଯାଇଛନ୍ତି ନାରଦମୁନି ଚାଲିଗଲା ପରେ କଂସ ସାଙ୍ଗେ ସାଙ୍ଗେ ଦେବକୀ ଏବଂ ବସୁଦେବକୁ ଡକେଇ ପକେଇଲେ ଏବଂ କାରାଗାରରେ ବନ୍ଦୀ କଲେ, କାରାଗାରରେ ବନ୍ଦୀ କରିକି ସେ ତାଙ୍କ ପ୍ରଧାନମନ୍ତ୍ରୀକୁ ଆଣିକି ତାକୁ ହତ୍ୟା କରିଛନ୍ତି, ଏହିପରି ଛଅଟି ପୁତ୍ରଙ୍କୁ ସେ ହତ୍ୟା କରିଛନ୍ତି। ତାପରେ ଭଗବାନ ବଳରାମ ଆସିବେ, ବଳଦେବ ଆସିବେ। ତେଣୁ ଏଇଠି ଗୋଟେ ତାତ୍ପର୍ଯ୍ୟ ହେଉଛି ଏ ଯେଉଁ ଛଅଟି ପୁତ୍ର ହତ୍ୟା ହେଲେ, ଏମାନେ ତ ସବୁ ମରିଚିଙ୍କ ପୁତ୍ର ଥିଲେ, ଅଭିଶାପ ପ୍ରାପ୍ତ ହେଇଥିଲେ, ତାର ଆଉ ଗୋଟେ କାରଣ ମଧ୍ୟ ରହିଛି, ଭଗବାନ ଯେଉଁ ଆସିବେ ଭଗବାନ କେତେବେଳେ ଆସିବେ ନା, ଏଇ ଯେଉଁ ଛଅଟି ପୁତ୍ର ହେଲା ଛଅଟି ଷଡ ଗର୍ଭ ଅସୁର ବୋଲି କୁହାଯାଉଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଇ ଛଅଟି ଅସୁର, କାମ ଏସ କ୍ରୋଧର ଯୋଗୁଣ ସବୁ ଦବ ମହାସନ ମହାପଦ୍ମା ବିଧି ଏଣମ ଇଏ ବେରିଣାମ ଭଗବତ ଅଧ୍ୟାୟରେ ଭଗବାନ କହିଛନ୍ତି, ଏ ସବୁ ଆମର ଶତ୍ରୁ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ତେଣୁ ଇଏ ସବୁ ଥିବା ଯେତେବେଳେ ଆମ ପୃଥିବୀ ଉପରେ ଅଛନ୍ତି ସେତେବେଳେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବୁ ନାହିଁ, ଭାବା କାମ ଲୋଭା ଦୟାସେ ଚେତେଇକି ଅନାଦିଧ୍ୟମ ସ୍ଥିତ ସତ୍ୟ ଦୃଷ୍ଟି, ଆମେ ଏ ଯେଉଁ କାମ କ୍ରୋଧ ଲୋଭ ମହ ଏସବୁ ହେଉଛି ରଜଗୁଣ ଏବଂ ତମଗୁଣର ପ୍ରଭାବରେ ଆସୁଛି, ବୌଦ୍ଧ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ରଜଗୁଣ ଏବଂ ତମଗୁଣର ପ୍ରଭାବରେ ଏସବୁ ରହୁଛି। ତେଣୁ ଇଏ ସବୁ ଥିବା ପର୍ଯ୍ୟନ୍ତ ଆମେ ଭଗବାନଙ୍କର ଶରଣରେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଏସବୁ କେମିତି ନଷ୍ଟ ହେବ ନା କଂସକୁ ଯେମିତି ଦେବକୁ ଭୟ କରୁଥିଲେ, କଂସ ହେଉଛନ୍ତି ଭୟ ପ୍ରତୀକ, ତେଣୁ ସିଏ ସେଇଭଳି ଭାବରେ ଜଣେ ଭକ୍ତ ଯଦି ଏଇ ଯୋଉ ଭୌତିକ ଆସକ୍ତି ପ୍ରତି ସେ ଭୟଭୀତ ହେବେ ସବୁବେଳ ପାଇଁ, ତାହେଲେ ସେତେବେଳେ ତାଙ୍କର ମଧ୍ୟ ତାଙ୍କର ଏଇ ଯୋଉ କାମ କ୍ରୋଧ ଲୋଭ ମୋହ ମଦ ମତ୍ସର ସବୁ ରହିଛି ଏସବୁ ନଷ୍ଟ ହେବ, ଏ ତାତ୍ପର୍ଯ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଛଅଟି ସନ୍ତାନ ନଷ୍ଟ ହେଇଗଲା ପରେ ତାପରେ ଭଗବାନ କଣ କରୁଛନ୍ତି ନା ବର୍ତ୍ତମାନ ଦେବକୀଙ୍କୁ ଭଗବାନ ଆସିବେ, ବଳଦେବ ଆସିବେ, ଭଗବାନଙ୍କ ଦେବ ହବ ବଳଦେବ ଆସିବେ, ବର୍ତ୍ତମାନ ସପ୍ତମ ଗର୍ଭରେ ଭଗବାନ ଆସିବେ ଦେବକୀଙ୍କର ସପ୍ତମ ଗର୍ଭରେ। ପ୍ରକୃତରେ ବଳଦେବଙ୍କର ମାତା ହେଉଛନ୍ତି ରୋହିଣୀ, ବଳରାମ ବଳଦେବଙ୍କର ମାତା ହେଉଛନ୍ତି ରୋହିଣୀ ମାତା, କିନ୍ତୁ ସେ ଦେବକୀଙ୍କର ଗର୍ଭରେ କାହିଁକି ଆସୁଛନ୍ତି ନା ସେ ଭଗବାନଙ୍କର ସେବା ଯେଉଁ ହେଉଛି ସେଠୁ ଆରମ୍ଭ ତାଙ୍କର ସେବା ଆରମ୍ଭ ହେଉଛି। ଦେବକୀ ଗର୍ଭରେ ସେ ଅନନ୍ତ ରୂପରେ ଶଯ୍ୟା ବିସ୍ତାର କରୁଛନ୍ତି, ଭଗବାନ ଆସିଲେ ଏ ଅନନ୍ତ ଶଯ୍ୟାରେ ସ୍ନାନ କରିବେ, ତେଣୁ ଦେବକୀ ଗର୍ଭରେ ସେ ନିଜର ଗୋଟେ ଅଂଶ ଅନନ୍ତ ରୂପରେ ନିଜର ଗର୍ଭରେ ସ୍ଥାପନ କରୁଛନ୍ତି, ଯଦି ଭଗବାନ ସେଠି ଆସିବେ ଅନନ୍ତ ଶଯ୍ୟାରେ ସ୍ନାନ କରିବେ ଭଗବାନ, ସେଥିପାଇଁ ସେ ପ୍ରଥମେ ଦେବକୀ ଗର୍ଭରେ ଆସିଛନ୍ତି, ସପ୍ତମ ଗର୍ଭରେ ଆସିଛନ୍ତି। ତେଣୁ ଯେତେବେଳେ ଆସିଲେ ସେତେବେଳେ ଭଗବାନ ଆଦେଶ ଦେଉଛନ୍ତି ଦେବମାୟାକୁ ଯେ ଦେବକ୍ୟା ଯେଠାରେ ଗର୍ଭମ ଶେଷାକ୍ଷମ ଧାମ ନାମକମ ତତ୍ସନ୍ନିବେଶ ରୋହିଣିଆ ଉଦରେ ସନ୍ନିବେଶ, ଦେବୀଙ୍କ ଗର୍ଭରେ ଯେଉଁ ରହିଛନ୍ତି ଆସନ୍ତି ବର୍ତ୍ତମାନ ଗର୍ଭରେ ଆସନ୍ତି ସନ୍ତା, ସେ ହେଉଛନ୍ତି ଶେଷାକ୍ଷମ ଧାମ ନାମକମ, ସେ ହେଉଛନ୍ତି ମୋର କଳା ଶେଷ ଅନନ୍ତ ଦେବ। ତେଣୁ ସେ କାହିଁକି ସେଠି ଆସିଲେ ନା ମୋ ପାଇଁ ଶଯ୍ୟା ବିସ୍ତାର କରିବା ପାଇଁ ସେ ଆସିଛନ୍ତି, ତେଣୁ ତାଙ୍କୁ ତମେ ସନ୍ନିବେଶ ରୋହିଣିଆ ଉଦରେ ସନ୍ନିବେଶ, ତମେ ତାଙ୍କୁ ନେଇକିରି ରୋହିଣୀଙ୍କର ଉଦରେ ସ୍ଥାପନ କର। ତେଣୁ ଆ ପୂର୍ବରୁ ରୋହିଣୀଙ୍କର ଯେତେବେଳେ ରୋହିଣୀଙ୍କର ମଧ୍ୟ ଗର୍ଭ ହେଇଛନ୍ତି ସେତେବେଳେ ବର୍ଣ୍ଣନା କରାଯାଇଛି ଯେଉଁ ଛଅଟି ପୁତ୍ର ସନ୍ତାନ ଯାହା ଯେତେବେଳେ ମାର୍ଗଦାନ ମାସ ସେତେବେଳେ ଦେବକୀଙ୍କର ଯେଉଁ ସପ୍ତମ ଗର୍ଭ ଆସିଛନ୍ତି ଭଗବାନ ବଳଦେବ ସେ ସମୟ ରୋହିଣୀଙ୍କର ମଧ୍ୟ ଗର୍ଭ ହେଇଛନ୍ତି, ବସୁଦେବଙ୍କ ସଂକଳରେ ତାଙ୍କର ଗର୍ଭ ହେଇଛନ୍ତି, ତେଣୁ ବସୁଦେବ ତାଙ୍କୁ ଷଡ଼ଗର୍ଭ ବଧାନନ୍ତରମ ରୋହିଣିଆ ଅପି ଜାତ ଗର୍ଭମାଳକ୍ୟ ରହସି ଲୋକ ଦ୍ୱାରା ବସୁଦେବ ନେଇ ବସା ପ୍ରସିଦ୍ଧ, ତେଣୁ ଆମ ରୋହିଣୀକୁ ସିଏ ବସୁଦେବ ଅନ୍ୟ ଲୋକମାନଙ୍କ ଦ୍ୱାରା ସିଏ ତାଙ୍କୁ ପଠେଇଛନ୍ତି ନନ୍ଦ ନନ୍ଦ ଗୋକୁଳ ପଠେଇଛନ୍ତି, ନନ୍ଦ ମହାରାଜ ପାଖକୁ ପଠେଇଛନ୍ତି, ସମସ୍ତ ବସୁଦେବଙ୍କର ଅନ୍ୟ ପତ୍ନୀମାନେ ସବୁ କିଏ କ'ଣ ସବୁ ଲୁଚିକି ରହିଛନ୍ତି ସବୁ କଂସ ଭୟରେ, ତେଣୁ ରୋହିଣୀକୁ ମଧ୍ୟ ସେ ପଠେଇଛନ୍ତି ନନ୍ଦ ଗୋକୁଳ ପଠେଇଛନ୍ତି। ତେଣୁ ଯେତେବେଳେ ଭଗବାନ ଏଭଳି ଭାବରେ ଆଦେଶ ଦେଲେ ଯୋଗମାୟାଙ୍କୁ, ଯୋଗମାୟା ଅବଶ୍ୟ ଭଗବାନ କହିଛନ୍ତି ଯେ ଏଇ ଯେଉଁ ତମେ ଏ କରିବା ଦ୍ୱାରା କ'ଣ ହବ ନା ତମେ ସମସ୍ତେ ତମକୁ ପୂଜା କରିବେ, ଯୋଗମାୟାଙ୍କୁ ଯୋଗମାୟାଙ୍କର ଯେଉଁ ଅଂଶ ହେଉଛନ୍ତି ଦୈନନ୍ଦିନ ମାୟା ବା ଦୁର୍ଗା ଦେବୀ କହନ୍ତି, ଏମାନଙ୍କୁ ଭଗବାନଙ୍କର ଏଇ ଯୋଗମାୟା ଏଇ ସେବା କରିବା ଦ୍ୱାରା ଭଗବାନ କହୁଛନ୍ତି ତମକୁ ସମସ୍ତେ ପୂଜା କରିବେ, ଅର୍ଚ୍ଚିଷ୍ଟନ୍ତି ମନୁଷ୍ୟାତ୍ମାନ ସର୍ବକାମ ମହେଶ୍ୱରୀ ଧୂପ ଉପହାର ବୈଲି ସର୍ବକାମ ବର୍ପଦମ ନାମ ଦେୟାନି କରୁଛନ୍ତି ସ୍ଥାନାନି ଚ ନରାବୁଲି ଦୁର୍ଗୀ ବଦ୍ରକାଳୀତି ବିଜୟା କୃଷ୍ଣଭୀତି ଚ କୁମୁଦା ଚଣ୍ଡିକା କୃଷ୍ଣା ମାଧୁରୀ କନିକେତି ଚ ମାୟା ନାରାୟଣୀ ନାରାୟଣୀ ସାନି ଶାରଦେବୁ ଅମ୍ବିକେତି ଚ, ଇଏ ହେଉଛନ୍ତି ବୈରଙ୍ଗ ମାୟାଙ୍କ ବିଭିନ୍ନ ନାମ, ଦୁର୍ଗା ଆଚାର୍ଯ୍ୟ କହିଛନ୍ତି ତାଙ୍କୁ କାହିଁକି ଦୁର୍ଗା କରାଯାଉଛି ନା କେହି ତାଙ୍କୁ ତାଙ୍କୁ ପ୍ରାପ୍ତ ହେବାଟା ବହୁତ କଷ୍ଟ ଦୁର୍ଗା, କିନ୍ତୁ ତାଙ୍କ ନାଁ ହେଉଛି ଦୁର୍ଗା। ଭଦ୍ରାବଳୀ କାହିଁକି କୁହାଯାଉଛି ନା ସେ ହେଉଛନ୍ତି ବହୁତ ଭଦ୍ର ପ୍ରଦାନ କରନ୍ତି, ଭଦ୍ରତା ବା ମଙ୍ଗଳତା ପ୍ରଦାନ କରନ୍ତି, କିନ୍ତୁ ତାଙ୍କ ନାଁ ହେଉଛି ଭଦ୍ରା। କାଳୀ ତାଙ୍କ ପାଇଁ କୁହାଯାଉଛି ନା ତାଙ୍କର ଶରୀର ରଙ୍ଗ ହେଉଛି କଳା ଡିପ୍ ବ୍ଲୁ, ସେଥିପାଇଁ ତାଙ୍କୁ କାଳୀ କୁହାଯାଉଛି, ଏବଂ ତାଙ୍କୁ ବିଜୟ ବୋଲି କାହିଁକି କୁହାଯାଉଛି ନା ସିଏ ହେଉଛନ୍ତି ମୋଷ୍ଟ ପାୱାରଫୁଲ ଏନର୍ଜି, ବହୁତ ଶକ୍ତିଶାଳୀ ଭଗବାନଙ୍କର ଶକ୍ତି ସେ ରହିଛି, ସେ ତାଙ୍କର ଗୋଟେ ନାମ ହେଉଛି ବିଜୟା, ଏବଂ ତାଙ୍କୁ କୁହାଯାଉଛି ବିଷ୍ଣୁ କ'ଣ କୁହାଯାଉଛି ବୈଷ୍ଣବୀ କାହିଁକି ନା ସେ ବିଷ୍ଣୁଙ୍କର ବିଭିନ୍ନ ଶକ୍ତି ଭିତରେ ଗୋଟେ ଶକ୍ତି, become Vaishnavi people. Vaishnavi are one Vaishnavi. So where is the Maya Bhavanta? Divina Stanley, you are a Vaidana Maya Pujita also. Can I say Bhavanta? He is about to carry it. Ebon, Kakumata Kalyoti, Kumuda Rakan Kalyoti, Nase, Bhutu Javaku, Oho Karan. Ebon, Anaman Mother, Oho Karabin, Subida Kulam Karan, Kulkankar Namas Kumuda. Ebon, Kaku, Chandika Kalyoti. Can you say? Asunaman the Bhutu Shakti, Kaku the Bhutu, Kara Vabha Karan. Very serious. Both Kada Bhavatam. Hadyakaram. Second Tankar Nam is Chandika. Evan Tankar Avri Nam is Krishna. Everywhere, say Krishna Kavar the Sutra says, Samastangu, a both go, both the Ankaram. Then, more on by Tamilati Mora, everywhere, more Sarakariba, more Pure Katakariba, Tahir Tamuku. Lokmani ini mah pujak kali. Abisnya Bhagawan Maya Devi, Bhagawan Anuman Devi, nak kali mana? Si Bhagawan tu serak kali. Maya bosan tu Bhagawan tu serikah. Dasi si. Bhagawan tu ada si Maya, bagaimana perkutih, swedi, sastraatram, itu nama yang kondiya, jagat bi perlu betul. Ini bodoh kali jagat ni jahat semua bodoh. Ini Bhagawan tu ada si sebut. Surya, Chandra, Dina, Rati. I am a Jew. किंतु जोगमाया आज राधारानी बस सीतादेवी आंकर पूजा खूब कोचित लोग करों कारण समाजे माया तर मोहित एक रही थी जो माने माया मोहरु मुक्त रही थी शेमाने भगवान को भगवान कर जो जोगमाया शक्ति भगवान कर जो अंतरना शक्ति ता आराधना करे नाले समाजे माया तर ये बहिरंगा माया तर राधारा करें Mohining Sita Rupalaj. Mughasa Bhagavarma Mahavijyana Vichetasa Rakesin Masurin Chaiva Prakutin Mohining Sita. Samastha Ehi Mohudgarakabarul Trigunarayachi Shri Trigunarayachi Mohitayaki Raishanthi. Thurusinane Durga Dhanikarabha Sehi Bhagavanta Bhairanga Shakti Pujakaranthi. Thiru Chavane Maya Mohar Mukta Raishanthi. Abhisthana Dephuse Ehtidana Bhakta Madhu Madhu Bhagavanta Durga Dhanikarabha Pujakaranthi. Jadi, prajurit, gopimane, katyayani ini puja kerjilah. Nanda Maharaj, Ambika kerja puja kerjandi. Shivaji kerja puja, Gopiswara, Shivaji kerja Gopa, Gunaram Basan, Gopaswara puja kerjandi. Siapa puja kerjandi? Siapa puja kerjandi? Bhagawan Prata. Nanda Gopa Sutam Devi, Kurume, Patime, Kurude, Nama. Anda boleh bersuara di Krishna semua pati gun, itu lah yang pujakan di depan. Berikan sakti untuk pujakan di Bhagawan, amara Bhagawan amar pati gun juga Bhagawan kerana bhaktau, itu lah yang pujakan. Kita orang mana yang pujakan di berikan sakti kerana Durga kali terdengar pampai, na? Jadi bisa roh desu, apa? Shakti Rupena Samstada Namastasi Alpi Shakti Diyantu Dhana Diyantu Dasa Diyantu Sabu Kichi Aham Pradhan Karo Esa Mu Nija Ramana Paisa Puja Karo Gindu Bhagavan Bhakta Devi Vipa Devata Mandiri Puja Karo Di Se Puja Karo Desa Oji Ame Bhagavan Bhakta Itme Puja Karo Tuan Ibu ni apa jadi tuan Bhagawan ada sendiri, juga masih tuan kongkale. Nasi kiri, Dewa Kunda udaru, juga Bhagawan bade asli le, tangku udaru, tangku sampersan ber, tangku nekiri, Rohini ke daripada staffan bos. Tuan Rohini ke daripada staffan kongkale, si tuan Rohini kerap tangku turut ke daripada tuan le, tuan si tuan berpati je. ତେଣୁ ସେ ଯେତେବେଳେ ଢୁକଳ ହେଇକିରି କନ୍ଧମାଳ କରୁଛନ୍ତି ସେତେବେଳେ ଯୋଗମାୟା ତାଙ୍କୁ କହୁଛନ୍ତି ଯେ ବର୍ତ୍ତମାନ ଆପଣ ବ୍ୟସ୍ତ ହେବା ଦରକାର ନାହିଁ, ଆପଣଙ୍କ ଗର୍ଭରେ ଆପଣଙ୍କ ପୁତ୍ର ବଳରାମ ବଳରାମ ଆସୁଛନ୍ତି, ଦେବଙ୍କର ଗର୍ଭରେ ଥିଲେ ବର୍ତ୍ତମାନ ଭଗବାନଙ୍କର ଆଦେଶରେ ମୁଁ ତାଙ୍କୁ ଆଣିକିରି ଆପଣଙ୍କ ଗର୍ଭରେ ସ୍ଥାପନ କରୁଛି। ତେଣୁ ବଳଦେବ ବର୍ତ୍ତମାନ ତାଙ୍କ ମାତା ରୋହିଣୀଙ୍କୁ ଗର୍ଭ କରିଛନ୍ତି ଏବଂ ତାପରେ ଭଗବାନ ଆସୁଛନ୍ତି ଦେବୀଙ୍କ ଗର୍ଭରେ। ଭଗବାନ ଦେବୀଙ୍କ ଗର୍ଭରୁ କେମିତି ଆସୁଛନ୍ତି ନା ବସୁଦେବଙ୍କ ମନ ପ୍ରଥମେ ଆସୁଛନ୍ତି। ଭଗବାନଙ୍କୁ ଆମେ କେମିତି ପ୍ରାପ୍ତ ହେବା ନା ଯଦି ଆମେ ସତ୍ୟଗୁଣରେ ସ୍ଥିର ହେବା ସେତେବେଳେ ଆମେ ଭଗବାନ ପ୍ରାପ୍ତ ହେଇପାରିବା। ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ୟ ରଜ ତମ, ଏଇ ରଜ ଏବଂ ତମ ଯେତେବେଳେ ଆମେ ମୁକ୍ତ ହେବା, ମୁଁ ଯେଉଁ କହିଲି ସଡ଼କ ରହିଛନ୍ତି କାମ କୋଳ ରୋଗ ମଦ ମାତ୍ସର୍ଯ୍ୟ ଏଗୁଡ଼ି ରଜଗୁଣ ଏବଂ ତମ ପ୍ରଭାବରେ ସବୁ ଅଛନ୍ତି ଆସୁଛନ୍ତି। ତେଣୁ ଏଥିରେ ଯେତେବେଳେ ଆମେ ଭଗବାନଙ୍କ ସେବା ମାଧ୍ୟମରେ ଆମେ ଯେତେବେଳେ ଏଇ ଛଅଟି ଅସୁର ମହାପ୍ରଭୁ ମୁକ୍ତ ପାଇପାରିବା ହେଇପାରିବା ସେତେବେଳେ ଆମେ ଭଗବାନ ପ୍ରାପ୍ତ ହେବା। ବଳଦେବ ଆସୁଛନ୍ତି, ତେଣୁ ବଳଦେବ ଆସୁଛନ୍ତି କ'ଣ ସେ ଆମର ବଳଦେବ କିଭଳି ଭାବରେ ଆମକୁ ସାହାଯ୍ୟ କରୁଛନ୍ତି ବା ଆମ କୃପା କରୁଛନ୍ତି କିଭଳି ଭାବରେ ନା ସେ ତାଙ୍କର ଯେଉଁ ଫଳ କୌଶଳ ସବୁ ରହିଛି ୟାଦ୍ୱାରା ଫଳ କୌଶଳରେ ଆମ କୃଷକମାନେ ଚାଷ କରନ୍ତି। ଚାଷ କରିବା ଦ୍ୱାରା କ'ଣ ହେଉଛି ନା ଏମିତି ଆପଣ ମଞ୍ଜି ଲଗେଇଲେ ଗଛ ଆସେ, ସବୁ ଯାହା ସବୁ ବାଳଙ୍ଗା ଇତ୍ୟାଦି ରହିଛି ସେଗୁଡ଼ା ସବୁ ଦୂର କରିଦେବେ। ତେଣୁ ଆମ ହୃଦୟ ଭିତରେ ଯେତେ ଅନର୍ଥ ରହିଛି ସେସବୁ ଅନର୍ଥକୁ ଭଗବାନ ବଳଦେବ ସଫା କରିବେ, ଯାହାଫଳରେ କି ଭଗବାନ କୃଷ୍ଣଙ୍କୁ ଆମେ ପ୍ରାପ୍ତ ହେଇପାରିବା। ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବା ପାଇଁ ବଳଦେବଙ୍କର ବଳ ପ୍ରାଥମିକ ଆବଶ୍ୟକତା ରହିଛି। ସେଥିପାଇଁ ଉପନିଷଦର ପ୍ରଣାମ ରହିଛି ନାରେ ମହାତ୍ମା ବଳହୀନ ଲକ୍ଷ୍ୟ, ବଳହୀନ ଯେଉଁମାନେ ଅଛନ୍ତି ଭଗବାନଙ୍କର କୃପା ବଳ ପ୍ରାପ୍ତ ହେଇନାହାନ୍ତି ନା ଭଗବାନଙ୍କର ଚିତ୍ ଶକ୍ତିର ବଳ ପ୍ରାପ୍ତ ହେଇନାହାନ୍ତି ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ, ଭଗବାନ ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ଏହିଭଳି ଭାବରେ ବଳଦେବ ଯେତେବେଳେ ଆସିଲେ ରୋହିଣୀଙ୍କ ଗର୍ଭକୁ ଆସିଲେ ସେତେବେଳେ ଭଗବାନ ଆସିଲେ ଦେବକୀ ଗର୍ଭକୁ ଆସିଲେ ତାପରେ ଆସିଲେ ପ୍ରଥମେ ଭଗବାନ ବସୁଦେବଙ୍କ ମନକୁ ଆସିଛନ୍ତି ଏବଂ ମନରୁ ଭଗବାନ ଯାଇଛନ୍ତି ଦେବକୀଙ୍କ ମନକୁ ଯାଇଛନ୍ତି ଏବଂ ଦେବୀଙ୍କ ମନକୁ ଯାଇ ତାଙ୍କ ହୃଦୟକୁ ଯାଇକି ତାଙ୍କ ଗର୍ଭରେ ପ୍ରବେଶ କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଆଜିର ଦିବସରେ ଭଗବାନ ବଳଦେବ ଆସିଛନ୍ତି ଏବଂ ଆଉ ଆଠ ଦିନ ପରେ ଭଗବାନ କୃଷ୍ଣ ଆସିଛନ୍ତି, କୃଷ୍ଣ ବଳରାମ ଏଭଳି ଭାବରେ ଆସିକି ତାଙ୍କ ସବୁ ଲୀଳା କରିବେ। ତେଣୁ ଭଗବାନଙ୍କ ଲୀଳା ଅନନ୍ତ ରହିଛି, ଆମେ କେବଳ ଏତିକି କହିବା ଯେ ଭଗବାନ ଆସିଛନ୍ତି ଇଏ ହେଉଛନ୍ତି ଅବତାର, ଭଗବାନଙ୍କର ବିଭିନ୍ନ ଅବତାର ସବୁ ରହିଛନ୍ତି। ଇଏ ଅବତାର ପ୍ରସଙ୍ଗରେ ଯେତେବେଳେ ବର୍ଣ୍ଣନା କରାଯାଇଛି ସେତେବେଳେ ବର୍ଣ୍ଣନା କରାଯାଇଛି ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ଏକୋନବିଶ ଏବଂ ବିଂଶତମ ଅବତାର ଗ୍ରହଣ କରାଯାଇଛି। ବାଇଶଟି ଅବତାର ବିଷୟରେ ସୁଧ ଗୋସ୍ୱାମୀ କହିଛନ୍ତି, ସ୍ୱର୍ଣ୍ଣକାନ୍ତ ଋଷି ପଚାରିଛନ୍ତି ଭଗବାନଙ୍କର ଅବତାର ବିଷୟରେ। ତେଣୁ ସେ ଅବତାର ବିଷୟରେ କହିବାକୁ ଯାଇ ସୁଧ ଗୋସ୍ୱାମୀ ବାଇଶଟି ଅବତାର ବିଷୟରେ କହିଛନ୍ତି ଏବଂ ଅନ୍ତିମରେ ସେ ଏକୋନବିଶ ବା ଉଣେଇଶତମ ଏବଂ କୋଡ଼ିଏତମ ଅବତାରଙ୍କ ହିସାବରେ ବଳରାମ ଏବଂ କୃଷ୍ଣଙ୍କୁ ସେ ନେଇଛନ୍ତି। ରାମ କୃଷ୍ଣ ଏମିତି ଭୂ ଭଗବାନ ଭରତ ଭରଣ, ଭୂ ଭାର ଭରଣ କରିବା ପାଇଁ ଭଗବାନ ବଳରାମ ଏବଂ ତାପରେ କୃଷ୍ଣ ରୂପରେ ଆସିଛନ୍ତି। ତେଣୁ ଆଉ ମଧ୍ୟ କେତେଜଣ କହନ୍ତି ଏ ଯେଉଁ କୃଷ୍ଣ ଏବଂ ବଳରାମ ଭାଗବତ ବର୍ଣ୍ଣନା କରାଯାଇଛି ହେଉଛନ୍ତି କେଶ ଅବତାର, ମାନେ କ'ଣ ଧଳା କେଶ ଏବଂ ଧଳା କେଶ ଏବଂ କଳା କେଶ ହିସାବରେ ଭଗବାନ ଆସିଛନ୍ତି। ଭାଗବତ ନିତ୍ୟସ୍କନ୍ଦ ସତ୍ୟ ମଧ୍ୟରେ ବର୍ଣ୍ଣନା କରାଯାଇଛି ଯେ ଶୀତ କୃଷ୍ଣ କେଶ, କେତେଜଣ କହନ୍ତି ଯେ ସେ ହେଉଛନ୍ତି କୃଷ୍ଣ ବଳରାମ ମାନେ ହେଉଛନ୍ତି ଭଗବାନଙ୍କର ଯେଉଁ ପର୍ବତ ସେ ବିଷ୍ଣୁ ଅଛନ୍ତି ତାଙ୍କର ଯେଉଁ ରହିଛନ୍ତି କେଶ ରହିଛି ଗୋଟେ ଧଳା କେଶ ଏବଂ କଳା କେଶ ଅବତାର ଉପରେ ଆସିଛନ୍ତି ବଳରାମ ଏବଂ କୃଷ୍ଣ। କିନ୍ତୁ ଏଇଟା ହେଉଛି ଏଇଟା ପ୍ରକୃତ ତାର ତତ୍ତ୍ୱ ସେଇଟା ନୁହେଁ, ତତ୍ତ୍ୱ ହେଉଛି କ'ଣ ନା ଧଳା ଶୀତ କହିଲେ କ'ଣ ନା ଶୀତ କହିଲେ ବହୁତ ସୁନ୍ଦର ଯାହାଙ୍କର କେଶ ସେ ହେଉଛି ଶୀତ କୃଷ୍ଣ କେଶ, କୃଷ୍ଣ କେଶ ଯାହାଙ୍କର ସେ ହେଉଛି ଶୀତ କୃଷ୍ଣ କେଶ। ଭଗବାନ ବଳରାମ ଏବଂ କୃଷ୍ଣ ଯେଉଁ ଆସିଛନ୍ତି ସେ ହେଉଛନ୍ତି ମୂଳ, ସେଥିପାଇଁ ସୁଧ ଗୋସ୍ୱାମୀ କହିଛନ୍ତି ଏତେ ଚାଂଶ କଳାପୁଂସ କୃଷ୍ଣ ଭଗବାନ ସ୍ୱୟଂ ଇନ୍ଦ୍ରାଣି ବ୍ୟାକୁଣ ଲୋକମ ଉଡ଼ନ୍ତି ଯୁଗେ ଯୁଗେ। ଯେଉଁ ଯଦିଓ କୃଷ୍ଣ ଏବଂ ବଳରାମଙ୍କ ଅବତାର ବିଷୟରେ ସୁଧ ଗୋସ୍ୱାମୀ କହିଛନ୍ତି କିନ୍ତୁ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଏତେ ଚାଂଶ କଳାପୁଂସ ଆଉ ଯାହା ସବୁ ବିଭିନ୍ନ ଅବତାର ସବୁ ଅଛନ୍ତି ଏମାନେ କୃଷ୍ଣର ଅଂଶ ବା ଅଂଶର ଅଂଶ କଳାବୃତ ଅଛି ଏତିହାସ କଳାପୁରୁଷ କୃଷ୍ଣ କୃଷ୍ଣ ସବୁ ମୂଳ ଭଗବାନ ଇନ୍ଦ୍ରାଣୀ ବ୍ୟାକର ଲୋକ ମୃଡ଼ନ୍ତି ଯୁଗେ ଯୁଗେ ଇନ୍ଦ୍ରଟା ଯେଉଁମାନେ ଦୈତ୍ୟମାନେ ବା ରାକ୍ଷସମାନେ ସେମାନେ ସବୁବେଳେ ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ତେଣୁ ଭଗବାନ ପ୍ରତି ଯୁଗରେ ଆସିକରି ତାଙ୍କୁ ରକ୍ଷା କରନ୍ତି ତେଣୁ ମୂଳ ଭଗବାନ ହେଉଛନ୍ତି କୃଷ୍ଣ ଏବଂ ବଳରାମ ହେଉଛନ୍ତି ତାଙ୍କର ବିସ୍ତାର କୃଷ୍ଣ ଏବଂ ବଳରାମ ଏହିଭଳି ଭାବରେ ତାଙ୍କର ବିଭିନ୍ନ ପ୍ରକାର ବିଳାସ କରିଛନ୍ତି ଆମେ ପରେ ପ୍ରଭୁ କହୁଥିଲେ ପରେ ଆଉ କିଛି ସମୟ ସେଠି ସୁବିଧା ଆମକୁ କହିବେ କାରଣ ସମସ୍ତେ ଭଗବାନ ଆସିନାହାନ୍ତି ଆମର ଅନ୍ୟାନ୍ୟ କାର୍ଯ୍ୟବଶ ରହିଛି ତେଣୁ ଆମେ ମୋ କଥା କହିବି କୃଷ୍ଣ ଜୟ ଭଗବାନ
ହରେ କୃଷ୍ଣ ଆମର ବର୍ତ୍ତମାନ ଆଜିର କାର୍ଯ୍ୟକ୍ରମ ଭାଗବତ କଥା ଯେତେ ସମାପ୍ତ ହେଲା ଆମେ ଆଜି ରଖିଛୁ ଯଦି ସମସ୍ତ ପର୍ବ ଆମେ କିଛି ଅନୁଭୂତ ହୁଏ ଆମେ ସନ୍ଧ୍ୟାରେ ପୁଣି ଆଜି ପୂଜାରେ ଭାଗବତ କଥା କହିବେ ଆମର ପ୍ରସାଦ ଖାଇ ଦେଇଛି ସେ ପ୍ରସାଦ ଖାଇବା ତାପରେ ଆମର ଯାହା କାର୍ଯ୍ୟକ୍ରମ ତାଙ୍କର ଅଛି ଆଉ ଗୋଟେ ଘୋଷଣା ହେଉଛି ଆମ କାର୍ଯ୍ୟକ୍ରମ ହେଲା ଆମର ମନ୍ଦିର ତରଫରୁ ରାମେଶ୍ୱର ତିରୁପତି କନ୍ୟାକୁମାରୀ ଗୋଟେ ଟୁର୍ ଠିକ୍ କରିଛୁ ଏ ଟୁର୍ରେ ଡାକ୍ତର ପିଠା ଦଶ ହଜାର ଟଙ୍କା ଏବଂ ଏଇ ଟୁର୍ ଆମର କନ୍ୟାକୁମାରୀ ରାମେଶ୍ୱର ତିରୁପତି ଆଉ ତ୍ରିବେନ୍ଦ୍ରମ ଏ ଜାଗା ସବୁ ବୁଲିବାକୁ ପଡିବ ଦଶ ହଜାର ଟଙ୍କା ଆମର ହେଉଛି ଭିକ୍ଷା ଏଥିରେ ଆପଣ ଟ୍ରେନ୍ ଭଡ଼ା ବସ୍ ଭଡ଼ା ଆଉ